ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंद 45 अध्याय श्लोक 20। বহিটা অথ নন্দং সমাসাদ্য অথ নন্দং সমাসাদ্য ভগবান দেবকী সুতহ ভগবান দেবকী সুতহ সংকর্ষণশ্চ রাজেন্দ্র সংকর্ষণশ্চ রাজেন্দ্র পরিশোজ্যোদমুচ্যতো পরিশোজ্যোদমুচ্যতো অথ নন্দং সমাসাদ্য ভগবান দেবকী সুতহ সংকর্ষণশ্চ রাজেন্দ্র পরিশোজ্যো ইদমুচ্যতো। অথ নন্দং সমাসাদ্য ভগবান দেবকী সুতহ সংকর্ষণশ্চ রাজেন্দ্র পরিশোজ্যে ইদমুচ্যতোঃ। তেমন আমি গতকালি আমি 19 নম্বর শ্লোক যে কথা কইতিলে লাস্ট শ্লোকটা বহুত গুরুত্বপূর্ণ শ্লোক থিলা, কার মনে আছে? তত্র প্রভয়স্য অপি আসন জুবানো অতি বড়োজসহ পিবন্ত অক্ষীর মুকুন্দস্য মুখাম্বুজ সুধামুহু। অতি অত্যন্ত বৃদ্ধ ব্যক্তি মানে যেমন থিলে সেমান সব যুবক হয়ে গেলে। তত্র প্রবেশোপি আসন যুবান অতি বড় দশা, খালি যুবক দেখা গেলে তা নুহ, তাঙ্কর বড় মধ্যে সেভাবে ব্যবহার হয়ে গলা, তাঙ্কর ইন্দ্রিয় মানকর মধ্যে পটুতা আসিগলা, বড় দশা। পিবন্ত অক্ষীর মুকুন্দস্য, কেমিতি এটা হেলা না? তাঙ্কর চক্ষু মাধ্যমে সেমান যেত মুকুন্দঙ্কর মুখাম্বুজ সুধামুহু, মুখপদ্মর সুধা অমৃতক পান করুলে, মুহু সবুলে পান করুলে, তেমন আউ সে বৃদ্ধ হয়ে রে না, সে যুবক হয়ে গেলে। এ শ্লোকটি বহু গুরুত্বপূর্ণ শ্লোক। তেমন এইভাবে ভাবে যে ভগবান প্রথমে তাঁকর পিতামাতা আশ্বাসন দেলে, তাপরে যে উগ্রসেনকু মধ্যে তাঁকু সেইভাবে ভাবে রাজা রাজপদরে অভিষিক্ত করাইলে, তেমন বর্তমান নন্দ মহারাজ পাখকে আসবে। নন্দ মহারাজ অনেক আহরি যাই না, তেমন এই শ্লোকরে কুযাচ্ছি নন্দ মহারাজ পাখে আসি তাঁকু কহবে। আমি 20 12 উগ্রসেন কথা কহলে, এটা কত 20 25 এই 6টি শ্লোকরে নন্দ মহারাজকে বর্তমান সে ଏଭଳି କଥା କହିବେ, ସାନ୍ତ୍ୱନା ଦେବେ ତାଙ୍କୁ। ସାନ୍ତ୍ୱନା ବର୍ତ୍ତମାନ ଚାଲିଛି, ସମସ୍ତଙ୍କୁ ସାନ୍ତ୍ୱନା ଦିଆଯାଉଛି। ଦୁବିକ ବସୁଦେବଙ୍କୁ ଦେଲେ, ଉଗ୍ରସେନଙ୍କୁ ଦେଲେ, ବର୍ତ୍ତମାନ ନନ୍ଦ ମହାରାଜଙ୍କୁ ଦେବେ ସାନ୍ତ୍ୱନା ଦେଇକି। ତାପରେ ସେ ଯିବେ ଶିକ୍ଷା କରିବା ପାଇଁ, 26 ରୁ 36 11ଟି ଶ୍ଳୋକରେ ଶିକ୍ଷା ଯିବେ ସନ୍ଦୀପନୀ ପାଖକୁ, ସେଠି ଶିକ୍ଷା କରିବେ ଏବଂ ତାଙ୍କୁ ଦକ୍ଷିଣା ଦେଇକରି ଗୁରୁ ଆଶୀର୍ବାଦ ପ୍ରାପ୍ତ ହୋଇକି ସେ ଫେରିବେ। ତେଣୁ ନନ୍ଦ ମହାରାଜକୁ ବର୍ତ୍ତମାନ ସେ କହୁଛନ୍ତି 20 ନମ୍ବର ଶ୍ଳୋକରେ, ନନ୍ଦ ମହାରାଜ କହୁଛନ୍ତି ଯେ କ'ଣ କହୁଛନ୍ତି ନା, ଅଥ ରାଜେନ୍ଦ୍ର, ହେ ମହାରାଜ, ଅଥ ଭଗବାନ ଦେବକୀ ସୁତ, ଭଗବାନ ଯିଏକି ଦେବକୀଙ୍କର ପୁତ୍ର ଶ୍ରୀକୃଷ୍ଣ, ଚ ସଂକର୍ଷଣ ନନ୍ଦ ସମାସାଧ୍ୟ, କୃଷ୍ଣ ଏବଂ ବଳରାମ ଦୁଇ ଜଣ ଯାକ ନନ୍ଦ ମହାରାଜଙ୍କ ପାଖକୁ ଯାଇ ସମ୍ପ୍ରାପ୍ୟ ତାଙ୍କ ପାଖକୁ ଯାଇ ପରିଶୋଜ୍ୟ, ପରିଶୋଜ୍ୟ କହିଲେ ଆଲିଙ୍ଗ୍ୟ, ତାଙ୍କୁ ଆଲିଙ୍ଗନ କରି ଇଦଂ ଉଚ୍ଚତୁ, ଏଇଭଳି ଭାବରେ କଥା କହିଲେ, ତାଙ୍କୁ ସାନ୍ତ୍ୱନା ଦେବେ। ତେଣୁ ଇଏ ବହୁ ଦିବସର କଥା, କଂସବଧ ପରେ ପରଦିନ ଅତି ମୁଖ୍ୟ ଦୂରଧିଗମ୍ୟ ଅର୍ଥ କଥା ବୋଲିବାର ଆରମ୍ଭ ଜଣେଇକରି ଶୁକଦେବ ଗୋସ୍ୱାମୀ ଅର୍ଥ ଶବ୍ଦ ବ୍ୟବହାର କରିଛନ୍ତି। ତେଣୁ ପ୍ରସଙ୍ଗ ଆଉ ଗୋଟିଏ କଥା କୁହାଯାଉଛି, କିଛିଦିନ ଚାଲିଗଲା ଏଇଭଳି ଭାବରେ ସେଠି ରହିଛନ୍ତି ନନ୍ଦ ମହାରାଜ ଆଉ ଇଏ ତାଙ୍କର ଶଙ୍ଖା ବାଳକମାନେ ସବୁ ରହିଛନ୍ତି। କଂସ ବଧ ହୋଇସାରିଛି, ଭଗବାନ ଏଇଭଳି ଭାବରେ ଉଗ୍ରସେନ ବର୍ତ୍ତମାନ ଅଭିଷିକ୍ତ ହୋଇଛନ୍ତି ରାଜପଦରେ। ଏଇଭଳି ଭାବରେ ହେଲା ପରେ ନନ୍ଦଙ୍କୁ ବର୍ତ୍ତମାନ ନନ୍ଦ ମହାରାଜ ତାଙ୍କ ନିକଟକୁ ଆସି, ଆଉ ନନ୍ଦ ମହାରାଜ ପାଖରେ ରହୁନଥିଲେ, ଆମେ ଶୁଣୁଥିଲେ କେମିତି ଭଗବାନ ନନ୍ଦ ମହାରାଜ ପାଖରେ ରହିଥିଲେ, ଯେଉଁଦିନ ପ୍ରଥମେ ଆସି ରହିଥିଲେ ମଥୁରାରେ ତ୍ରୟୋଦଶୀ ତିଥିରେ, ଫାଲ୍ଗୁନ ମାସ ତ୍ରୟୋଦଶୀ ତିଥିରେ ଯେଉଁ ଧନୁଭଙ୍ଗ କରି ଆସିଲେ, ସେଦିନ ମନେ ଅଛି କାହାର କିଭଳି ଭାବରେ ଭଗବାନ ବିଶ୍ରାମ ନେଇଥିଲେ? ତେଣୁ ସେଦିନ କୃଷ୍ଣ ବଳରାମ ଆନନ୍ଦରେ ଶୋଇପଡ଼ିଲେ, କିନ୍ତୁ ନନ୍ଦ ମହାରାଜ ଆଉ ଅନ୍ୟମାନେ ସବୁ ଶୋଇପାରିଲେ ନାହିଁ, କ'ଣ ହେବ କ'ଣ ନାହିଁ ଏଇଭଳି ଭାବେ ଚିନ୍ତାରେ ରହିଯାଇଥିଲେ। ନନ୍ଦ ମହାରାଜ ପାଖରେ ରହିଥିଲେ, କିନ୍ତୁ ବର୍ତ୍ତମାନ କଂସବଧ ପରେ ଭଗବାନ ଆଉ ନନ୍ଦ ମହାରାଜ ପାଖରେ ରହୁନାହାନ୍ତି, ସେ ପଳେଇଗଲେ, ବସୁଦେବଙ୍କ ପାଖରେ ରହିଛନ୍ତି। ତେଣୁ ନନ୍ଦ ମହାରାଜ ଯେଉଁ କ୍ୟାମ୍ପରେ ଥିଲେ ସେଇଠି ଅଛନ୍ତି, ତେଣୁ ସେଠିକି ଯାଇ ନନ୍ଦଙ୍କ ସମାସାଧ୍ୟ ଇତି ତତ୍ ପୁତ୍ରତ୍ୱ ଅଭିମାନ ତେନ ଅତ୍ୟର୍ଥ, ତାଙ୍କ ପୁତ୍ର ଅଭିମାନ ରହିଛି, ତେଣୁ ସେଠିକି ଯାଇ ଦେବକୀ ସୁତ ଇତି, ଦେବକୀ ସୁତ କୁହାଗଲା, ଦେବକୀ କ'ଣ ସୁତ ଥିଲେ କି, ଦେବକୀ କ'ଣ ସେଠି ଅଛନ୍ତି କି, ଦେବକୀ ନାହାନ୍ତି, ଏ ଦେବକୀ ସୁତ, ହଁ ଦେବକୀ ସୁତ କହିବାର ଉଦ୍ଦେଶ୍ୟ ହେଉଛି ଇତି ଦେବକୀ ସୁତତ୍ୱ ଅଭିମାନ ଅପି ଗୃହନ ନିତ୍ୟର୍ଥ, ନିଜକୁ ଦେବକୀ ସୁତ ବୋଲି ଚିନ୍ତା କରୁଛନ୍ତି ସିଏ ଭଗବାନ, ଯଶୋଦା ସୁତ ବୋଲି ଆଉ ଚିନ୍ତା କରିନାହାନ୍ତି ବର୍ତ୍ତମାନ, ଦେବକୀ ସୁତ ବୋଲି ଚିନ୍ତା କରୁଛନ୍ତି। ଭଗବାନ ଇତି ଉଭୟ ସମାଧାତ୍ରୀ ସୁୟା ଐଶ୍ୱର୍ଯ୍ୟ ଶକ୍ତି ମେବା ଶ୍ରୁତି ଭାବ, ଭଗବାନ ସିଏ ଏକ ସମୟରେ ଦୁଇ ଜଣଙ୍କୁ ସାନ୍ତ୍ୱନା ଦେଇପାରିବେ, ତେଣୁ ଭଗବାନ ଶବ୍ଦ ବ୍ୟବହାର କରାଯାଇଛି। ସ୍ୱାମୀଚରଣ ମଧ୍ୟ କହିଛନ୍ତି, ଶ୍ରୀଧର ସ୍ୱାମୀ ମଧ୍ୟ ତାଙ୍କ ଭାଷାରେ ଏକଥା କହୁଛନ୍ତି। ସଂକର୍ଷଣ ଶବ୍ଦ ବ୍ୟବହାର କରାଗଲା, ସଂକର୍ଷଣ ସ କହିଲେ ଯଦୁନାମ ପୃଥକ ଅଭାବାତ ସଂକର୍ଷଣ ମୁସନ୍ତି ପି, ତେଣୁ ତାଙ୍କ ନାମକରଣ ହୋଇଯାଇଥିଲା, ଗର୍ଗାଚାର୍ଯ୍ୟ ସଂକର୍ଷଣ ବୋଲି ନାମ ଦେଇଥିଲେ, ସଂକର୍ଷଣ ଇତି ଖ୍ୟାତ, ସଂକର୍ଷଣ ହେବେ କାହିଁକି, ଯଦୁନାମ ଅପୃଥକ ଭାବାତ, ଇଏ ମଧ୍ୟ ଜଣେ ଯଦୁ, ନନ୍ଦ ମହାରାଜ ଜଣେ ଯଦୁ ବଂଶରେ ଆସୁଛନ୍ତି, ବସୁଦେବ ମଧ୍ୟ ଯଦୁ ବଂଶରେ ଆସୁଛନ୍ତି, କିନ୍ତୁ ତାଙ୍କ ଭିତରେ ଆଉ ମେଳ କରାଇଦେବେ, ଝଗଡ଼ା କରାଇବେ ନାହିଁ, ପାର୍ଟିସନ୍ କରାଇବେ ନାହିଁ, ଅଲଗା ଅଲଗା ବସିବେ ନାହିଁ, ସେ ଗୋଟେ ଜାଗାରେ ବସାଇଦେବେ, ଏଇଭଳି ଭାବରେ ବ୍ୟବସ୍ଥା କରିବେ ସେ ଭଗବାନ ସେ ଯଦୁନା ସେଥିପାଇଁ ସଂକର୍ଷଣ ଶବ୍ଦ ବ୍ୟବହାର କରାଗଲା। ସଂକର୍ଷଣ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି, ସଂକର୍ଷଣ ଶବ୍ଦର ଗୋଟିଏ ଅର୍ଥ ହେଉଛି କ'ଣ ନା, ଦେବକୀଙ୍କର ଗର୍ଭରୁ ଆକର୍ଷଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ, ସେଥିପାଇଁ ସଂକର୍ଷଣ ନାମ ହେବ। କିନ୍ତୁ ଏ କଥାଟି କହିଲେ ନାହିଁ ଗର୍ଗାଚାର୍ଯ୍ୟ, ଯେତେବେଳେ ନାମକରଣ କରୁଥିଲେ ନନ୍ଦ ମହାରାଜଙ୍କ ପାଖରେ ତାଙ୍କର ଗୋଶାଳାରେ ନାମକରଣ ହେଉଥିଲା, ସେତେବେଳେ ସେ ଖାଲି କହିଲେ ଯଦୁନା ଅପୃଥକ ଭାବାତ୍, ଯଦୁମାନଙ୍କ ଭିତରେ ସେ ମେଳ କରେଇଦେବେ, ଅଲଗା କରେଇବେ ନାହିଁ। ତେଣୁ ଏଠି ସେ କଥା ସଂକର୍ଷଣ ଶବ୍ଦ ବ୍ୟବହାର କରାଯାଇଛି, ଶଙ୍କର ଯଦୁନା ଅପୃଥକ ଭାବାତ୍ ସଂକର୍ଷଣ ମୁଚ୍ଛନ୍ତି ଅପି ତେ ସ୍ୱ ନାମ୍ନ ବ୍ୟୁତ୍ପତ୍ତିଂ ଦର୍ଶୟନ୍ ଇତି। ବ୍ୟୁତ୍ପତ୍ତି ଗୋଟେ ଶବ୍ଦ ରହିଛି, ବ୍ୟୁତ୍ପତ୍ତି କହିଲେ ସବୁ ଶବ୍ଦର ଅର୍ଥ କିଭଳି ଭାବରେ ସେଇଟା ଅର୍ଥ ଆମେ ତାକୁ ବ୍ୟୁତ୍ପତ୍ତି କୁହାଯାଏ। ଯେମିତି ଦୀପ, ଦୀପ ଶବ୍ଦର ବ୍ୟୁତ୍ପତ୍ତି ହେଉଛି କ'ଣ, ହାତୀକୁ ଦୀପ ବୋଲି କାହିଁକି କୁହାଯାଉଛି, ଦୁଇଥର ଦେଇ ଦୁଇ ପ ଦୁଇଥର ପାଣି ସେ ଏଇଟାକୁ କୁହାଯାଏ ବ୍ୟୁତ୍ପତ୍ତି। ତେଣୁ ଏହି ସଂକର୍ଷଣ ଶବ୍ଦ ଏଇଥିପାଇଁ ବ୍ୟୁତ୍ପତ୍ତି, ତା'ର ଅର୍ଥ ହେଉଛି ଏଇଭଳି ଭାବରେ ସେ ଯେଉଁ ବର୍ତ୍ତମାନ ବସୁଦେବ ଏବଂ ନନ୍ଦ ମହାରାଜ ତାଙ୍କ ଭିତରେ ମେଳ କରେଇବେ, ସେଥିପାଇଁ ସଂକର୍ଷଣ ଶବ୍ଦ ଆସିଲା, ତାଙ୍କୁ ପଠେଇବେ ବର୍ତ୍ତମାନ। ନନ୍ଦ ମହାରାଜ ଭାବିଛନ୍ତି କ'ଣ, ଯାହା ହଉ ସେ ଟିକେ ଏତେ ଦିନ ପରେ ଆସିଛନ୍ତି, ଗର୍ଗାଚାର୍ଯ୍ୟ ଯେତେବେଳେ ନାମକରଣ କରୁଥିଲେ ସେତେବେଳେ ମଧ୍ୟ ସେ କହିଥିଲେ ଇଏ ଅତୀତରେ ଇଏ ବସୁଦେବଙ୍କର ପୁତ୍ର ଥିଲେ, ତେଣୁ ଲୋକମାନେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ତାଙ୍କୁ ବାସୁଦେବ ବୋଲି କହିବେ। ତେଣୁ ନନ୍ଦ ମହାରାଜ ଭାବୁଛନ୍ତି ଇଏ ପୂର୍ବ ଜନ୍ମରେ ତାଙ୍କର ପୁତ୍ର ଥିଲେ, ବସୁଦେବଙ୍କର ପୁତ୍ର ଥିଲେ, ଏଇଭଳି ଭାବରେ ଭାବୁଛନ୍ତି ନନ୍ଦ ମହାରାଜ। ତେଣୁ ସେ ଅପେକ୍ଷା କରିଛନ୍ତି କେତେବେଳେ କୃଷ୍ଣ ଆସିଲେ ଆମେ ତାଙ୍କୁ ମିଶିକି ଯିବା, ପୁଣି ବୃନ୍ଦାବନକୁ ପଳେଇବା, ନନ୍ଦଗାଓଁକୁ ଯିବା, ନନ୍ଦଗାଓଁରୁ ଆସିଛନ୍ତି। କିନ୍ତୁ ବର୍ତ୍ତମାନ କୃଷ୍ଣ ତାଙ୍କୁ ଫେରେଇବେ, ନନ୍ଦଗାଓଁକୁ ପଠେଇବେ ତାଙ୍କୁ। ତେଣୁ ଏଇଠି କହୁଛନ୍ତି ପରିସଜ୍ୟତି କହିଲେ ପ୍ରଣାମ, ପ୍ରଣାମ ଅବସରା ପ୍ରାପ୍ତ ଇତି ଭାବ, ପ୍ରଣାମ ସମୟରେ ତାଙ୍କୁ ଆଲିଙ୍ଗନ କଲେ ତଦବସର ପ୍ରାପ୍ତ ଭବସ୍ୟ ତୟୋ, ଏଇଭଳି ଭାବରେ ତାଙ୍କୁ ଆଲିଙ୍ଗନ କରି ଯୁଗପତ ସ୍ୱ ବାକ୍ଷସି ନିଜ ବକ୍ଷରେ ଲଗେଇକରି ତ ଏଇଭଳି ଭାବରେ ତାଙ୍କୁ କହୁଛନ୍ତି ଉଚ୍ଚତୁ, ଏଇଭଳି ଭାବରେ କହିବେ। ତେଣୁ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ ତାଙ୍କର ଭାବାର୍ଥରୁ 10:46-35 ଏବଂ 10:8-12 ଏଇ ଦୁଇଟି ଶ୍ଳୋକକୁ ଉଦ୍ଧାର କରିଛନ୍ତି। 10:46-35 ଆସିବ ଏ କଥା ଯେ 10:8-12 ଯାହା ହଉ ସେ ପରେ ଦେଖିବା ତାକୁ। ତେଣୁ 21 ଶ୍ଳୋକରେ ଆମେ କହୁଛେ ତେଣୁ 21 ଶ୍ଳୋକ ସେ କହୁଛନ୍ତି ପିତର ପିତର୍ୟୁ ବା ଭୟମ ସ୍ନିଗ୍ଧାଭୟମ ପୋଷିତ ଲାଳିତ ଭୃଷମ ପିତୋ ପିତୃର ଅଭ୍ୟଧିକା ପ୍ରୀତିର ଆତ୍ମ ଜେଷ୍ୱ ଆତ୍ମନୋପିହି। ତେଣୁ ଏ ଶ୍ଳୋକରେ କହୁଛନ୍ତି 21 ଶ୍ଳୋକରେ ଯେ ହେ ପିତ ଆବାଂ କହିଲେ ଆମ ଦୁଇ ଜଣଙ୍କର ସ୍ନିଗ୍ଧାଭ୍ୟାମ ସ୍ନେହଯୁକ୍ତାଭ୍ୟାମ ଯୁବାଭ୍ୟାମ ନନ୍ଦ ଯଶୋଦାଭ୍ୟାମ ଭୃଷମ ଆତ୍ମନୋପି ଅଧିକେନ, ଏଭଳି ଭାବରେ ପୋଷିତ ହଉ ଆପଣ ଆମକୁ ପାଳନ କରିଥିଲେ, ଲାଳିତ ହଉ ଲାଳନ କରିଥିଲେ, ଆଦୃତ ଉଚ୍ଚ ଆଦର ମଧ୍ୟ କରିଥିଲେ, ନାଶ୍ଚର୍ଯ୍ୟ ମେତ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ। ଆତ୍ମଜେଷୁ କହିଲେ ପୁତ୍ରେଷୁ ଆତ୍ମନ ଅପି ସ୍ୱ ସ୍ୱ ଦେହାମପି ଦେହାଦପି ପିତୃ ହୋ पितृ कहले जनक जननियो अभ्यधिका बहुला प्रीति ही स्नेह भवती आपण आमको बहुत स्नेह करिसंती पालन करिसंती एभली भाव रे नंद महाराज को आश्वासन दौंसंती तेणु एठी विश्वनाथ चक्रपुर ठाकुर कहुसंती जे प्रथमं ज्येष्ठत्व बलदेव आह पितुर जुवाभ्याम जो कहले पितृभ्य अधिक प्रीति बलदेव कहते एठरे आग कृष्ण आग कही ना सेठी आग बलदेव कहते कौन कौन ताभ्याम दुईट श्लोक कहे बलदेव प्रथम कहे हे पितुर जुवाभ्याम माता पितृभ्याम जशोदा नंद संज्ञाभ्याम इत्यर्थ हे पिता पितुर जुवाभ्याम माता पितृभ्याम जशोदा नंद जशोदा एवं नंद ताको उद्देश्य जशोदा जदि से नहांती किंतु माँ को उद्देश्य कहते ये भाव कौन कहते नंद संज्ञार्थम इत्यर्थ एतच युक्तम पितृरीति यही भाव कौन आत्मनो देहादपि आत्मजेशु अभ्यधिका प्रीति सात पिला पिता माता माने तांकर पुत्र को जो भल पाती निज अधिक भल पाती आत्मनो देहादपि आत्मजेशु अभ्यधिका पुत्र जे कि आत्मज तांकर जन्म नहीं सेमानकु पितु जुवाभ्याम से माने पिलामानकु निज ठारु मध्य अधिक भल पाती तेणु एटा ठीक ठीक कथा बोली कहते पोषित लाड़ित इत्यत्र द्विवचनेन मित्र पुत्रे मयि स्वपुत्रे कृष्णे च जुवयो तुल्य बात्सल्यस्य दुष्टत्वात् प्रकृतरे कृष्ण होती वसुदेव के पुत्र किंतु आपण भावुंत कौन ना सी तमर पुत्र भाव आत्मनो देह पोषित पालन करोषण कर लालन कर द्विवचन मित्रपुत्रे मई स्वपुत्रे कृष्णे च मु होची वसुदेव के पुत्र एवं कृष्ण होती निज पुत्र यही भाव दुईज को एक भाव सामान भाव पालन करुले लालन करुले पोषण करुले तो तुल्य बात्सल्य दुष्टत्वा कृष्ण को जो भाव देखुले से भाव बलराम को से देखुले तुल्य बात्सल्य भाव था युवामेव यथा कृष्ण से तथा ममापि इति आवयो द्वयोरपि पितरा पितरौ इति द्वचयित्वा युवां लालकौ विना कोटि प्राण प्रियतमं कृष्णं भ्रातरं च विना अत्र पुरीमपि इति तयो देवकी वसुदेवयो पितृगृहे मया स्थातुं न शक्यते मोर कोटि कोटि प्राण प्रियतम हो कृष्ण जदि कृष्ण ये न रही था मुझे रही पार ना बलराम से जाऊँच नंद भावुं ये होती वसुदेव के पुत्र बलराम तेणु मुझे कृष्ण को नहीं पड़ेबी एभली भाव चिंता करतु बर्तमान बर्तमान बलदेव कहे बलदेव कहे जे मोर तुम आम स्नेह पालन कर तेणु कृष्ण को मोर कोटि प्राण ठारु अधिक भल पाऊँ आ सी जदि ये न रे मुझे गोटे मुहूर्त भी रही पारि ना तेणु ये कहते बलदेव प्रथम कहते कृष्ण कौन कहे एभली भाव कहुई नंद महाराज बुझीजे कह कृष्ण रहु आ कौन करवा यह भाव बलराम कहे ଆମେ ସେ ବହିଟା ଟିକେ ଦେଲେ ସେ ବହିଟା ବେଟ ନଦୀରେ ମୁଁ ପଢ଼ିପାରୁନିଥିଲେ। ଦୁଇଟା ବହି ରଖିଲେ ହେବ, ଦୁଇଟା ବହି ରଖିଲେ ମନା କରୁଛନ୍ତି ମୋତେ, ମୁଁ ବହିଟା ଓଡ଼ିଆ ବହିଟା ନହେଲେ ମୁଁ କରିପାରୁନି କାମ। ଏଇ ବହିରେ ମୋର ରହିଛି ସବୁ କଥା ଆଉ। ତେଣୁ ଏଠି କ'ଣ କହୁଛନ୍ତି ନା, ବଳରାମ କହିବେ ହେ ପିତ, ଶ୍ରୀଧର ସ୍ୱାମୀଙ୍କର ଭାଷ୍ୟରେ କୁହାଯାଉଛି ଯେ ଭାବାର୍ଥ ଦୀପିକାରେ କହୁଛି ପ୍ରବେଶ, ହଁ ସରି ଏଇଟା 19 ନମ୍ବର, 21 ନମ୍ବର କୁହାଯାଉଛି ଯେ ଭୃଷମ ଆତ୍ମନ ଅପି ଅଧିକେନ ପୋଷିତ। ଭୃଷମ ଶବ୍ଦ ବ୍ୟବହାର କରାଯାଇଛି ନା, ଭୃଷମ ଶବ୍ଦ ପିତୃ ଯୁବା ପିତ ଯୁବାଭ୍ୟାମ ସ୍ନିଗ୍ଧାଭ୍ୟାମ, ଏଇଟା କେଉଁଠୁ ମୁଁ ପଢ଼ିଲି କି 45 ନନ୍ଦକ ସମାସାଧ୍ୟ, ପିତ ଯୁବାଭ୍ୟାମ ସ୍ନିଗ୍ଧାଭ୍ୟାମ ପୋଷିତ ଲାଳିତ ଭୃଷମ। ଭୃଷମ ଶବ୍ଦ କହିଲେ ବହୁତ ଅଧିକ ଆମକୁ ପାଳନ ଲାଳନ କରିଛନ୍ତି, ପୋଷଣ କରିଛନ୍ତି। ତେଣୁ ଏଠି ଭୃଷମ ଶବ୍ଦ ଯେଉଁ ବ୍ୟବହାର କରାଯାଇଛି, ଆତ୍ମନପି ଅଧିକେନ ପୋଷିତ, ସେ ନିଜେ ଶରୀରକୁ ଯେତିକି ଭଲ ପାଉନଥିଲେ ତାଠାରୁ ଅଧିକ ଭଲ ପାଉଥିଲେ ଏମାନଙ୍କୁ, କୃଷ୍ଣ ବଳରାମଙ୍କୁ। ବଳରାମ ସେ କଥା କହୁଛନ୍ତି, ପିତ ଯୁବାଭ୍ୟାମ, ହଁ ଆପଣ ଦୁଇଜଣଙ୍କର ସ୍ନିଗ୍ଧାଭ୍ୟାମ, କେତେ ସ୍ନେହ ଆମେ ସ୍ନେହରେ ଆମେ ପୋଷିତ ହଉ, ଆମେ ପାଳିତ ହଉଥିଲୁ, ଲାଳିତ ହଉ, ସୁନ୍ଦର ଭାବରେ ଆମକୁ ଲାଳନ କରୁଥିଲେ। ଏବଂ ଭୃଷମ ଯଥେଷ୍ଟ ବହୁତ ଭୃଷମ ଶବ୍ଦରେ ଅଛି, ଶ୍ରୀଧର ସ୍ୱାମୀ କହୁଛନ୍ତି ଆତ୍ମନପି ଅପି ଅଧିକେନ ପୋଷିତ, ନିଜ ଶରୀରକୁ ସେ ଯେତେ ଭଲ ନ ପାଉଥିଲେ କୃଷ୍ଣ ବଳରାମଙ୍କୁ ସେ ଦୁଇଜଣଙ୍କୁ ତାଠାରୁ ଅଧିକ ଭଲ ପାଉଥିଲେ। ନ ଚ ଆଶ୍ଚର୍ଯ୍ୟମ ଏତ ଇତି ତ୍ୟାହ, ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ। ତେଣୁ ଏଇ କୁହାଯାଏ ପିତୃ ଇତି, ଏଇ ଶବ୍ଦ ଏଇ ଦୁଇଟି ଶ୍ଳୋକରେ କହିବେ। ଆତ୍ମନ କହିଲେ ଦେହାଦପି, ଦେହାଦ ଅପି ଆତ୍ମ ଆତ୍ମଜେଷୁ ଭ୍ୟଧିକା ହି ପ୍ରୀତି, ଆତ୍ମନ ଶବ୍ଦ କୁହାଯାଉଛି ପିଲାମାନଙ୍କୁ, ଆତ୍ମା ଆତ୍ମନ ବୋଲି ଶବ୍ଦ ବ୍ୟବହାର କରାଯାଇଛି। କାହିଁକି ନା ନିଜଠାରୁ ସିଏ ମଧ୍ୟ ତାଙ୍କଠାରୁ ଆହୁରି ଅଧିକ ଭଲ ପାଉଥିଲେ କୃଷ୍ଣ ବଳରାମଙ୍କୁ ଦୁଇଜଣଙ୍କୁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ହେ ପିତ ଇତି ତଦାନିମପି ତସ୍ମିନ୍ ଏବ ସ୍ୱସ୍ୟ ପିତୃତ୍ୱ ଜ୍ଞାନାତ୍। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ବଳରାମ ଯେଉଁ ତାଙ୍କୁ ପିତା ବୋଲି ସମ୍ବୋଧନ କରୁଛନ୍ତି, ଯେ ସେତେବେଳେ ମଧ୍ୟ ସେ ଭାବୁଛନ୍ତି ଇଏ ମୋର ପିତା, ସ୍ନେହ ଅଧିକ ବା ସ୍ନେହ ଅଧିକ ଦେଖାଇବା ପାଇଁ ଏଇଟା ପିତା ବୋଲି ସମ୍ବୋଧନ କରୁଛନ୍ତି। ତତ୍ର ବର୍ତ୍ତମାନ ଅପି ଶ୍ରୀ ବ୍ରଜେଶ୍ୱରୀ ସ୍ନେହବରଣ ସ୍ମରଣ ସାକ୍ଷାଦିବ ମତ୍ୱା ପରାମୃଶତି ଲାଳିତ ହଉଚ। ଯଦିଓ ଶ୍ରୀ ବ୍ରଜେଶ୍ୱରୀ ଯଶୋଦା ମା ନାହାନ୍ତି, କିନ୍ତୁ ସେ କହୁଛନ୍ତି ଯଶୋଦାଙ୍କ ନେଇକିରି ଦୁଇ ଜଣଙ୍କୁ ନେଇକି କହୁଛନ୍ତି, ଯଦିଓ ଏକା ପିତା ଅଛନ୍ତି ଏକ ବଚନରେ କହିବା କଥା, ଦୁଇ ବଚନରେ କହୁଛନ୍ତି କାହିଁକି ନା ଯଶୋଦାଙ୍କୁ ଲକ୍ଷ୍ୟ କରି କହୁଛନ୍ତି। ଯଶୋଦା ନଥିଲେ ମଧ୍ୟ ସେ ଯଶୋଦାଙ୍କ ଉଦ୍ଦେଶ୍ୟରେ କହୁଛନ୍ତି, ଦୁଇଜଣଙ୍କୁ ଲକ୍ଷ୍ୟ କରି କୁହାଯାଉଛି ଏଇଟା। ତେଣୁ 22 ନମ୍ବର ଶ୍ଳୋକରେ 22-23 ହଁ ସେ କହୁଛନ୍ତି ନନ୍ଦ ମହାରାଜ ବର୍ତ୍ତମାନ ଏ ବଳରାମ କହୁଛନ୍ତି ଯେ ସ ପିତା ସା ଚ ଜନନୀ ଯୋଉ ପୁସ୍ମିତାଂଶ ପୁତ୍ରବତ୍ ଶିଶୁନ୍ ବନ୍ଧୁଭିରୁ ସୃଷ୍ଟାନ ଅକଳ୍ପେଇ ପୋଷ ପୋଷରକ୍ଷଣେ। ଦେବକୀ ବସୁଦେବ ପୁତ୍ର ଯୁବାଂ ନ ଅସ୍ମତ୍ ପୁତ୍ର ଇତ୍ୟାଦି ନ ବାଚ୍ୟ ମିଥ୍ୟାହ। ଯଦି କହିବେ ନନ୍ଦ ମହାରାଜ କହିବେ ତମେ ବଳରାମ ତମେ ହେଉଛ ପ୍ରକୃତ ଦେବକୀ ଏବଂ ବସୁଦେବଙ୍କର ପୁତ୍ର, ତମେ ଆମର ପୁତ୍ର ନୁହଁ, ଏଇଭଳି ଯଦି କହିବେ କାଳେ ଚିନ୍ତା କରିବେ। ସେଥିପାଇଁ ବଳରାମ ଏକଥାରେ କହୁଛନ୍ତି, ଏ ଶ୍ଳୋକରେ କହୁଛନ୍ତି ପୋଷ ରକ୍ଷଣେ ଶିଶୁନାଂ ବର୍ଦ୍ଧନେ ରକ୍ଷଣ ଚ। ଆମେ ଯେତେବେଳେ ଛୋଟ ପିଲା ଥିଲୁ ଆମକୁ ରକ୍ଷଣ ବର୍ଦ୍ଧନ ଆମର ବର୍ଦ୍ଧନ ହେଉଥିଲା, ଆପଣ ରକ୍ଷା କରୁଥିଲେ ଅକଳ୍ପେଇ, ଆମର ସେତେବେଳେ କୌଣସି ସମର୍ଥ ନଥିଲା, ଅକଳ୍ପେଇ ବନ୍ଧୁ ଭି ସ୍ୱଜନେଇ ପିତ୍ରାଧି ଆମ ପିତାମାନେ ମଧ୍ୟ ଆମ ପିତା ମଧ୍ୟ ତାଙ୍କର ଶକ୍ତି ନଥିଲେ ସେ ଆମକୁ ଲାଳନ କରିଥାନ୍ତେ, ଆପଣ ଆମକୁ ଲାଳନ କରୁଥିଲେ। ଉତ୍ସୃଷ୍ଟାନ କହିଲେ ତ୍ୟକ୍ତାନ, ଆମ ପିତା ଆମକୁ ଛାଡ଼ି ଦେଇଥିଲେ, ଏଠି ସେ ବହୁତ ଅସୁବିଧାରେ ଥିଲେ, ସେ ଆମର ଯତ୍ନ ନେଇପାରିନଥିଲେ। ଶିଶୁନ୍ ଯେଉଁ ସ୍ୱପୁତ୍ରବତ୍ ନିଜ ତନେବତ୍ ପୁଷ୍ଣିତାଙ୍ଗ ବର୍ଦ୍ଧେତାଙ୍ଗ, ନିଜ ପୁତ୍ର ଆପଣ ନିଜ ପୁତ୍ର କୃଷ୍ଣଙ୍କୁ ଯେଉଁଭଳି ଭାବରେ ବର୍ଦ୍ଧନ କରିଥିଲେ ମୋତେ ମଧ୍ୟ ସେହିଭଳି ଭାବରେ ବର୍ଦ୍ଧନ କରିଛନ୍ତି। ତେଣୁ ସିଏ ହେଉଛନ୍ତି ପୋଷଣକର୍ତ୍ତା, ଯିଏ ହେଉଛନ୍ତି ସିଏ ହେଉଛନ୍ତି ପ୍ରକୃତ ପିତା, ଜନ୍ମକର୍ତ୍ତା ପିତା। ସେ ତ ଜନ୍ମ କରିଦେଇକି ସେ ତ ଆଉ ଆମର ପୋଷଣ କରିପାରିଲେ ନାହିଁ, ଆପଣ ଆମକୁ ପୋଷଣ କଲେ। ଯଥାର୍ଥନ ପିତା, ତୁମେ ପ୍ରକୃତରେ ଆମର ପିତା। ଯଦି ନନ୍ଦ ମହାରାଜ କହିବେ ତୁମର ପ୍ରକୃତ ପିତା ହେଉଛନ୍ତି ବସୁଦେବ, ମୁଁ ନୁହଁ, ତେଣୁ ସେଇ କାଳେ ସେଇଟା କହିବେ, ସେଥିପାଇଁ ବଳରାମ କହୁଛନ୍ତି ଆପଣ ହିଁ ମୋର ପିତା, କାରଣ ମୋତେ ଆମକୁ ପୋଷଣ କରିଛନ୍ତି। ନିଜ ପୁଅକୁ ଯେଉଁଭଳି ଭାବରେ ପୋଷିଥିଲେ ମୋତେ ମଧ୍ୟ ସେଇଭଳି ଭାବରେ ପୋଷିଥିଲେ। ତା ସହ ପୋଷଣ କରିଥିଲି ଯଥାର୍ଥ ଜନନୀ, ଜନନୀ ମଧ୍ୟ ଯଶୋଦା ମାଆ ଯଦି ନଥିଲେ ମଧ୍ୟ ସେଠି, କିନ୍ତୁ ଯଶୋଦା ମାଆ ଯେଉଁଭଳି ଭାବରେ କୃଷ୍ଣଙ୍କର ଲାଳନ ପାଳନ କରିଛନ୍ତି ସେଇଭଳି ଭାବରେ ମୋର ମଧ୍ୟ ଲାଳନ ପାଳନ କରିଛନ୍ତି। ଏବଂ ଦେବକୀ ମାଆ ଯଦିଓ ମୋର ରୋହିଣୀ ଯଦିଓ ମାଆ, କିନ୍ତୁ ଯଶୋଦା ମଧ୍ୟ ସେଇଭଳି ଭାବରେ ଲାଳନ ପାଳନ କରିଛନ୍ତି, କୃଷ୍ଣଙ୍କୁ ଯେଉଁଭଳି ଭାବରେ ପାଳନ କରୁଥିଲେ ସେଇଭଳି ଭାବରେ ମୋତେ ପାଳନ କରିଛନ୍ତି। ତେଣୁ ବିଶ୍ୱନାଥ ଚକ୍ରପୀଠକୁ ଏ ଭାଷାରେ କହୁଛନ୍ତି ଯେ ନନୁ ଭୋ ବଳଭଦ୍ର ସତମେବ ତ୍ୱଂ ବସୁଦେବସ୍ୟ ମନ୍ ମିତ୍ରସ୍ୟେବ ଔରସ ପୁତ୍ରୋପି। ହେ ବଳଦେବ, ବଳଭଦ୍ର, ବଳଭଦ୍ର କହିଲେ ଅତ୍ୟନ୍ତ ଭଦ୍ର ତୁମେ, ସତ୍ୟମେବ ତ୍ୱଂ ପ୍ରକୃତରେ ତୁମେ ହେଉଛ ବସୁଦେବଙ୍କର ପୁତ୍ର, ମୋର ମିତ୍ର ବସୁଦେବ, ତାଙ୍କର ପିତ୍ର ତୁମେ ପୁତ୍ର। ସଚ ବିପନ୍ମୁକ୍ତ ଚିରା ପ୍ରାପ୍ତଂ ସ୍ୱପୁତ୍ର ତ୍ୱଂ କଥଂ ତ୍ୟକ୍ତୁ। ତା ପୂର୍ବ ଶ୍ଳୋକରେ ଯେଉଁ କହିଲେ ଯେ କୃଷ୍ଣ ମୋଠାରୁ କୋଟି ଗୁଣ ମୁଁ ତାକୁ ଭଲ ପାଉଛି, ତେଣୁ ସିଏ ଯଦି ନ ରହିବେ ମୁଁ ଏଠି ରହିପାରିବି ନାହିଁ, ଏ କଥାଟି କହିଦେଲେ। ନନ୍ଦ ମହାରାଜ ଏହିଭଳି ଭାବରେ ଆଶ୍ୱାସିତ ହେବେ। ତେଣୁ ଯଦି କହିବେ କିଏ ନନ୍ଦ ମହାରାଜ କହିବେ ଦେଖ ତୁମେ ପ୍ରକୃତରେ ବସୁଦେବଙ୍କ ପୁତ୍ର, ସିଏ ହେଉଛି ବସୁଦେବ ମୋର ମିତ୍ର, କିନ୍ତୁ ତୁମେ ବସୁଦେବଙ୍କର ଅରୁଷ ଜାତ ପୁତ୍ର, ତେଣୁ ତୁମେ ସିଏ ବର୍ତ୍ତମାନ ବିପଦରେ ଥିଲେ ବୋଲି ମୋ ପାଖରେ ରହିଥିଲ, ତୁମେ ସବୁ ରହିଥିଲ, କିନ୍ତୁ ବର୍ତ୍ତମାନ ସିଏ ତ ବିପଦ ମୁକ୍ତ ହେଲେ, ବହୁ କାଳ ଧରି ତୁମକୁ ପ୍ରାପ୍ତ ହୋଇନଥିଲେ ବର୍ତ୍ତମାନ ପାଇଲେ, ତୁମେ କେମିତି ତାଙ୍କୁ ତ୍ୟାଗ କରିଯିବ, ତୁମେ ଏଇଠୁ ରୁହ କୃଷ୍ଣ ପ୍ରସାଦ ଯିବ, ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି। ପ୍ରଭବି ସ୍ୟାଦ ଚକ୍ତୁଂ ସମ୍ପ୍ରତି ସ୍ୱପିତ୍ର ସେବ ଗୃହେ ତିଷ୍ଠ, ତେଣୁ ତୁମେ ତୁମ ପିତାଙ୍କର ଗୃହରେ ରୁହ, ଆମେ ପଳେଇବୁ ଗୃହ ତିଷ୍ଠ। ଆବାନ୍ତୁ ତୋ ବିଚ୍ଛେଦ ବିଭିନ୍ନ ସ୍ୱହୃଦୟ ବିବେକଶୀଳସ୍ୟ ବିଧାୟ, ଆମେ ଯେଉଁ ବର୍ତ୍ତମାନ ପଳେଇବୁ କୃଷ୍ଣ ଏବଂ ମୁଁ ଆମେ ଯିବୁ, ଆମର ତୁମ ବିଚ୍ଛେଦରେ ଆମର ହୃଦୟରେ ମଧ୍ୟ ବହୁତ ଯନ୍ତ୍ରଣା ହେବ, କିନ୍ତୁ ମୁଁ ଆମେ ଯାହା ହଉ ବହୁତ କଷ୍ଟରେ ରହିଯିବୁ, କିନ୍ତୁ ତୁମେ ତୁମ ପିତାଙ୍କ ପାଖରେ ରହିବ ନା, ତୁମେ କ'ଣ ଆମ ସାଙ୍ଗରେ ଯିବ। କଥିତ ଜୀବିଷ୍ୟା ଶିବିଷ୍ୟାବ ନ ତୁ ବସୁଦେବସ୍ୟ ସଖ୍ୟୁ ଦୁଃଖଂ ଦ୍ରଷ୍ଟୁମ୍ ପ୍ରଭୁ ବିଶ୍ୱାମ। ଆମେ କଷ୍ଟରେ ରହିଯିବୁ, କିଛି ଅସୁବିଧା ନାହିଁ, କିନ୍ତୁ ବସୁଦେବଙ୍କୁ ଦୁଃଖ ଦେବା ପାଇଁ ଆମେ ଚାହୁଁନାହୁଁ। ଆବାଂ ତବ ପୋଷକାରେବ ପିତରଉ ଇତି ଚେତ୍ ତତ୍ରାହ, ଆମେ ତୁମକୁ ପୋଷଣ କରିଥିଲୁ କିନ୍ତୁ ବର୍ତ୍ତମାନ ତୁମର ପିତା ଆସିଗଲେଣି, ତୁମର ପିତାଙ୍କର ଶରଣରେ ଯିବ। ତେଣୁ ସେ ଏଇଭଳି ଭାବରେ ବଳରାମ କହୁଛନ୍ତି ତେଷାଙ୍ଗ ଶିଶୁନାଙ୍ଗ ସ ଏବ ପିତା ସ ଏବ ଜନନୀ। ଶିଶୁମାନଙ୍କର କିଏ ପିତା କିଏ ମାତା, ଯିଏ ତାଙ୍କୁ ପାଳନ କରିବେ ନା, ଆଉ ଯିଏ ଜନ୍ମ ଦେଇଥିଲେ କ'ଣ, ଜନ୍ମ ଦେଇକି ସେ ଚାଲିଗଲେ ତାହେଲେ ତ ଆମେ ମୃତ୍ୟୁବରଣ କରିଥାନ୍ତୁ, କିନ୍ତୁ ତୁମେ ଆମକୁ ପାଳନ କଲ ବୋଲି ଆମେ ତୁମେ ଆମ ପିତା ମାତା ହେଲ ନ, ତୁ ଅଧ୍ୟୟନକର୍ତ୍ତା ବି ପିତା, ଖାଲି ଜନ୍ମ ଦେଇଦେଲେ କ'ଣ ପିତା ହେବେ କି ସେ। ସ୍ୱ କୁକ୍ଷୁ ଧୃତବତା ବି ଜନନୀ, ନିଜର ଗର୍ଭରେ ଧାରଣ କଲେ ଯେ ଜନନୀ ହେବେ, ଜନନୀ ଠିକ୍ ଅଛି, କିନ୍ତୁ ସେ ତ ଆମକୁ ପାଳନ କରିନାହାନ୍ତି ନା। ତାଭ୍ୟାମ ଉତ୍ସୃଷ୍ଟାନ ଶିଶୁନାଙ୍ଗ ଯଦି ପ୍ରାଣ ନିରୟାସ୍ପଦା ତଦା କେଷାଙ୍ଗ ତୋ ପିତରା ବିଶ୍ୱାସ ମତ, ଆମେ ଯଦି ସିଏ ଯେଉଁ ଆମକୁ ତ୍ୟାଗ କରିଦେଲେ ତାଙ୍କର ଅସୁବିଧା ଥିଲା ଅବଶ୍ୟ, କିନ୍ତୁ ଆମେ ଯଦି ମୃତ୍ୟୁବରଣ କରିଥାନ୍ତୁ ଆମର କିଏ ପିତାମାତା ହେଇଥାନ୍ତେ? ତୁମେ ଯଦି ଆମକୁ ପାଳନ ନ କରିଥାନ୍ତ, ପୋଷକ ତୁମେ ଆମକୁ ପୋଷଣ କଲ, ତେଣୁ ତୁମେ ପ୍ରକୃତରେ ପିତା ଏବଂ ସିଏ ହେଉଛନ୍ତି ମା, ଯଶୋଦା ହେଉଛନ୍ତି ମା। ପିତରୌ ତାଭ୍ୟାମପି ସଖସାତ୍ ବହୁମାନ ନିହତୋ ମୟା ନ ଅତ୍ର ସ୍ଥାତବ୍ୟମ୍। ତେଣୁ ମୋର ଏଠି ପ୍ରକୃତରେ ରହିବାର ରହିବା କଥା ନୁହଁ, ତୁମେ ଆମକୁ ପାଳନ କରିଥିଲ। ଯଦି ସ୍ୱୟଂ ବ୍ରହ୍ମା ପିଆଗତା ବଧେ ତେନାପି ମମାୟଂ ହଟୋ ନ ଶିଖିଲେ ଶିଥିଳ ଦୁ ଶକ୍ୟ। ସ୍ୱୟଂ ବ୍ରହ୍ମା ଆସିଲେ ମଧ୍ୟ ମୁଁ ମୋ ହଟରୁ ଶିଥିଳ ହେବ ନାହିଁ, ମୁଁ କୃଷ୍ଣଙ୍କ ସାଙ୍ଗରେ ଯିବି, ତୁମ ସାହିତ୍ୟ ଯିବି ନା ଆଉ। ଏଭଳି ସାନ୍ତ୍ୱନ ଦେଲେ ନନ୍ଦ ମହାରାଜ, ଆଉ କିଛି କହିପାରିଲେ ନାହିଁ। ହନ୍ତ ହନ୍ତ ପିତୁ ତବ ସଙ୍ଗେ କୃଷ୍ଣ ବ୍ରଜଙ୍ଗତ୍ୱା ସୁଖେନ ଖେଳେତି। ଏ କୃଷ୍ଣ ତୁମ ସାଙ୍ଗରେ ଯିବ, ସେଠି ଖେଳିବ, ମୁଁ ଏଠି ରହିପାରିବି, ଖେଳି ସେଠି 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 ଖେଳିବ, ଭବିଷ୍ୟତ କାଳରେ କୁହାଯାଉଛି। ଅହଂ ତୁ କୃଷ୍ଣ ବିଚ୍ଛେଦାତ୍ ଅଦଗ୍ଧୋ ମଥୁରାୟଂ ସ୍ଥାସ୍ୟମିତି ସର୍ବଥୈବ ନ ଭବେତ୍। ତେଣୁ କୃଷ୍ଣ ବିଚ୍ଛେଦରେ ମୁଁ ଏଇଠି ରହିପାରିବି ନାହିଁ। ତସ୍ମାତ୍ ଭୋ ପିତର ଅହଂ ସଶପଥ ଏବ ଏଦଂ ବ୍ରୁବେ। ତେଣୁ ହେ ପିତା, ମୁଁ ଶପଥ ଖାଇ କହୁଛି, ମୁଁ ଏଠି ରହିପାରିବି ନାହିଁ, ମୁଁ ଯିବି କୃଷ୍ଣଙ୍କ ସାଙ୍ଗରେ। ଯଦି କୃଷ୍ଣ ମାଂ ହିତ୍ୱା ତତ୍ ସଙ୍ଗେନ ବ୍ରଜଂ ଯାସ୍ୟତି ତଦା ମେ ପ୍ରାଣ ସଦା ଏବ ଯାସ୍ୟନ୍ତି ଇତି ସ୍ୱାଭିପ୍ରାୟ ଉଦ୍ୟୋତିତି। କୃଷ୍ଣ ଯଦି ଚାଲିଯିବେ ମୋର ପ୍ରାଣ ଚାଲିଯିବ। ନନ୍ଦ ମହାରାଜ ଆଉ କ'ଣ କହିବେ? ଏଭଳି ଭାବରେ ସାନ୍ତ୍ୱନା ଦେଲେ, ପ୍ରକୃତରେ ଏଇଟା ନ ପଡ଼ିଥିଲେ ଆମେ ଜାଣିପାରିନଥାନ୍ତୁ, ଆମେ ଭାବୁଥିଲୁ ନନ୍ଦ ମହାରାଜ ବହୁତ ମନ ଦୁଃଖରେ ଆସୁଥିବେ ଏସବୁ, କିନ୍ତୁ ଏଭଳି ଭାବରେ ବୁଝେଇ ଦେବେ ତାଙ୍କର ସେ କନଭିନ୍ସ ହେଇଯିବ, ନାହିଁ ପ୍ରକୃତରେ କୃଷ୍ଣ ଏଠି ରୁହନ୍ତୁ। କୃଷ୍ଣ ମଧ୍ୟ କହିବେ, ପରେ କହିବେ ମୁଁ ଯିବି, ଟିକେ ଦେଖିବା ପାଇଁ ଯିବି, ରହିବା ପାଇଁ ଯିବି ବୋଲି କହିବେ ନାହିଁ। ତେଣୁ ସେଭଳି ଭାବରେ ଆଚ୍ଛା ଇଏ ସନାତନ ଗୋସ୍ୱାମୀ କହୁଛନ୍ତି, ନ ପାର ଏହଂ, ଯେମିତି କୃଷ୍ଣ କହିଥିଲେ ଦଶମ ସ୍କନ୍ଦ 32 ଅଧ୍ୟାୟରେ ଏ ଶ୍ଳୋକଟି କହିଥିଲେ, ନ ପାର ଏହଂ। ଯେତେବେଳେ ଗୋପୀମାନେ ଯେଉଁ ରାସଲୀଳା ସମୟରେ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ, ସେହି ସମୟରେ ଖୋଜି ବୋଲୁଥିଲେ ଗୋପୀମାନେ, କେତେ କ୍ରନ୍ଦନ କରିଛନ୍ତି, କେତେ ବିଳାପ କରିଛନ୍ତି, ତବ କଥାମୃତମ୍ ତପ୍ତ ଜୀବନମ୍ କବି ବିରୀଡ଼ିତମ୍ କର୍ମ ସାପହମ୍ ଶ୍ରବଣ ମଙ୍ଗଳମ୍ ଶ୍ରୀମଦ ଆତତମ୍ ଭୁବି ଗୃଣନ୍ତି ତେ ଭୂରି ଦାଜନା। 19 ଶ୍ଳୋକ ନା କେତେ, 31 ଅଧ୍ୟାୟରେ 19 ଶ୍ଳୋକରେ କେତେ କ୍ରନ୍ଦନ କରିଛନ୍ତି ଗୋପୀମାନେ, ଭଗବାନ ଆସି ପହଞ୍ଚିଗଲେ ଏବଂ ସିଏ ସେଇ ସେଇଠି କହୁଛନ୍ତି 32 ଅଧ୍ୟାୟ, ନ ପାର ଏହଂ ନିରବଧ୍ୟ ସଂଯୁଜା ସ୍ୱସାଧୁକୃତ ବିଭୁଧା ଯୁଷାବହ ଯା ମା ଭର୍ଜନ ଦୁର୍ଜର ଗେହ ଶୃଙ୍ଖଳା ସମୃଷ ତଦ୍ଭ ପ୍ରତିଜାତ ସାଧୁନା। ଭଗବାନ ଯେଉଁ ପ୍ରତିଜ୍ଞା କରିଥିଲେ ଭଗବତ ଗୀତାରେ କ'ଣ, ଯିଏ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍, ଆଜି ସେଇଟା କହିଲେ ମୁଁ ରକ୍ଷା କରିପାରିଲି ନାହିଁ, ମୁଁ ଫେଲ୍ ହୋଇଗଲି, ମୋର ପ୍ରତିଜ୍ଞାଙ୍କୁ ରକ୍ଷା କରିପାରିଲି ନାହିଁ, କାରଣ ତୁମକୁ ତୁମେ ଯେଉଁଭଳି ଭାବରେ ମୋର ସେବା କରିଛ ତା ବଦଳରେ ମୋତେ ଦେବା ପାଇଁ ନାହିଁ, ମୋ ପାଖରେ କିଛି ସମ୍ପତ୍ତି ନାହିଁ। ତେଣୁ ଋଣୀ ରହିଗଲେ ସିଏ, ଭଗବାନଙ୍କ 3 ଋଣ ରହିଥିଲା, 3 କୋଟି ଟଙ୍କାର ଋଣ ରହିଥିଲା, ତେଣୁ ସେ ଋଣମୁକ୍ତ ହେଇକି ଆସିଲେ, ମହାପ୍ରଭୁ ରୂପରେ ଆସି ସେ ଋଣକୁ ମୁକ୍ତ ହେଲେ। କ'ଣ କ'ଣ ସେ ଋଣ ଥିଲା ମହାପ୍ରଭୁଙ୍କ ଲୀଳାରେ ସେଇଟା ବର୍ଣ୍ଣନା କରାଯାଇଛି, ଶ୍ରୀରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା। ଶ୍ରୀରାଧାଙ୍କର ଯେଉଁ ପ୍ରଣୟ ମହିମା ସେଇଟା କିଭଳି, ହେନା ଅଦ୍ଭୁତ ମଧୁରିମା କିଦୃଶଂ ବା ମଧ୍ୟ, ସେ ମାଧୁର୍ଯ୍ୟଟା କିଭଳି, ସୌକ୍ୟ ଚାଷଂ ମଧୁନୁଭବତ କିଦୃଶଂ ବେତି ଲୋଭାଟ, ए जो सुख से पाउथिले ए तीनोटी ऋण रहीगला भगवान पाखरे भगवान पाई तेणु सेटा परिशोध कले आसिकी आम 9 तारिख आसवे सी भगवान चैतन्य महाप्रभु तक विषय कह कथा ये 45 अध्याय पर महाप्रभु कथा आरंभ करवा तेणु ये तीनोटी ऋण रही से ऋण को सुझी सी तत्वस्तु दस्तुमेव नन्तु वस्तु सांतयितुं इति अर्थ प्रकृत रे तत्व अनुसार कौन ना दस्तुमेव नन्तु वस्तु सांतयितुं केवल सांत्वना देवाई से कहते ता नुह दस्तुमेव दर्शन करने लालसा थिला अदृष्टे दर्शनोत्कृष्टा दुष्टे विच्छेद भीरुता उपिमानकर एइबोली भावर भाव थिला जेतेबेले देखुने देखि पार नथिले कृष्णगु सेतेबेले तांकर अदृष्टे दर्शनोत्कृष्टा केमिति देखिबा कृष्णगु आमे देखिबु केमिति केमिति दर्शन चारु दर्शय जलरुहाननं चारु दर्शय तुम्हारे जो मुखपद्म रही आमको देखा खाली ये अदर्शे दर्शनोत्कृष्टा दृष्टे विच्छेद भी रुदा विच्छेद दृष्टे देखिले पुणी पड़े विच्छेद हो भयटा रही भी तेणु ना न न दृष्टे न न दृष्टे न भवता लभ्यते सुखम तेणु अदृश्य से सुख पाऊन कि दृश्य मध्य सुख पाईपार नभली भाव गोपी मान भाव थिला तेणु 23 नंबर श्लोक कह जात जूयं ब्रजंतात वयं च स्नेह दुखितान ज्ञातीन बो दस्तुमेश्यामो विधाय श्रोदां सुखम ये बर्तन कृष्ण कहे दुईटी श्लोक बलराम कह बलराम स्टार्ट करदे गाड़ी स्टार्ट करदे गाड़ी ये स्टार्ट हो पार ना नंदमहाराज छाड़ जाए चाहू ना कृष्ण बलराम को किंतु स्टार्ट कराइदे बलराम यह भाव कहीदे नंदमहाराज मत चिंता कले केमी आमको मुमी नहीं बलराम को एत दिन पर पिता पाखे आसमें तो एतदिन रखीलु पाखे तेणु गाड़ी स्टार्ट हो नंद महाराज गाड़ी स्टार्ट होगा कृष्ण गियर पकईदे यही श्लोक कह जात जुयंग ब्रजंग तात वयंच स्नेह दुखितान 23 नंबर श्लोक कहली ना यहाँ क्रमी हे तात हे पीत जुयंग ब्रजंग जात आपण ब्रज को जातु फास्ट गियर पकईदे जा बड़ भाई स्टार्ट करदे मुझे फास्ट गियर मारदे बर्तमान जातु ब्रज को गच्छत वयंच सुहृदा आम टे सुहृद मान रही भगवत सख्याधि सम्बन्धे नैव पित्रादिताय मतानां श्री वसुदेवादीना से मैंने आपण बंधु बांधव तेणु सुखं विधाय सुख प्रदान करी सुखं विधाय तत्त अभिलाषित कर्म संपादन प्रीति संपाद्य सी जो सब अभिलाष रही आम से प्रीति संपादन करदे पुणी पढ़ कौन स्नेह दुखितान ये वर्तमान बहुत दुखे रही अस्मत् स्नेहवशात विरह दुखी दुख युक्तान तेणु आम जब चलीजु से बर्तमान पुणी विरह प्राप्त हे ज्ञातीन बह जुष्मान द्रष्टुं एश्याम ज्ञातीन तेणु एम को टे आम सुख प्रदान करी आप बह कह जुष्मान द्रष्टुं एश्याम आपण को देखापी जीवु द्रष्टुं एश्याम आम रही जीवु ना तार अर्थ होता द्रष्टुं एश्याम द्रष्टुं एश्याम तेणु एठी विश्वनाथ चक्रवर्ती ठाकुर कहते ततश्च हंत हंत किम अहं करोमि ନନ୍ଦ ମହାରାଜ ଚିନ୍ତା କରୁଛନ୍ତି କ'ଣ କରିବି, ଫାଷ୍ଟ ଇୟର୍ ପଡ଼ିଗଲା ବର୍ତ୍ତମାନ, କ'ଣ କରିବେ ସିଏ ଚିନ୍ତା କରୁଛନ୍ତି। ଯଦି ବଳଦେବଂ ନିତ୍ୟେବ ବ୍ରଜଂ ଯାମି ତଦା ବ୍ରଜେ ମହାସୁଖଂ ଭବିଷ୍ୟତି। ଯଦି ବଳରାମ କହୁଛନ୍ତି ମୁଁ କୃଷ୍ଣଙ୍କୁ ଛାଡ଼ି ରହିପାରିବି ନାହିଁ, ତେଣୁ ମୁଁ ଯଦି ବର୍ତ୍ତମାନ ବଳରାମକୁ ନେଇକି ଯିବି, ବ୍ରଜରେ ସମସ୍ତେ ଆନନ୍ଦ ହେବେ, ଆନନ୍ଦରେ ରହିବେ, ବ୍ରଜେ ମହାସୁଖଂ ଭବିଷ୍ୟତି, ଖାଲି ଆନନ୍ଦରେ ମହାସୁଖ ହେବେ। କିନ୍ତୁ ଅତ୍ର ଯାଦବାନାଂ ବିଶେଷତଃ ବସୁଦେବସ୍ୟ ମହାଦୁଃଖ ଭବିଷ୍ୟତି। କିନ୍ତୁ ବସୁଦେବଙ୍କର କେତେ ଦୁଃଖ ନ ହେବ ଭବିଷ୍ୟତି। ମମାପି ମହା କଳଙ୍କ ଭାବି, ଏଇଟା ମଧ୍ୟ ବଡ଼ କଳଙ୍କ ହେବ ମୋ ପାଇଁ। ଦେଖ, ସେ ତା ପୁତ୍ରକୁ ଆଣିକି ଆସିଲେ ଏତେ ଦିନ ପରେ, 11 ବର୍ଷ ପରେ, କିନ୍ତୁ ପୁଣି ସେ ନେଇଯାଉଛନ୍ତି, ଏଇଟା କଳଙ୍କ ହେବ। ହା ହା, କଂସେନ ମେ ସର୍ବେ ପୁତ୍ରା ହତା। ହା ହା, ମୋର କଂସ ଦ୍ୱାରା ମୋର, ସେ ବସୁଦେବ ଚିନ୍ତା କରିବେ, ବସୁଦେବ ଚିନ୍ତା କ'ଣ କରିବେ, ଯଦି ନେଇଯିବି, ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, ଯଦି ନେଇଯିବି ବସୁଦେବ କ'ଣ ଚିନ୍ତା କରିବେ। ହା ହା, କଂସ ଦ୍ୱାରା ମୋର ସମସ୍ତ 6 ପୁତ୍ର ମୃତ୍ୟୁବରଣ କଲେ, ସର୍ବପୁତ୍ର ହତା। ଯଶ ଏକ ତଦାପି ରକ୍ଷିତ ଅବଶିଷ୍ଟ ଭୂଦୟଂ ବଳଭଦ୍ର ତସ୍ମି ନିତ୍ୱା। ସେ ଭାବୁନାହାନ୍ତି, ନନ୍ଦ ମହାରାଜ ଭାବୁନାହାନ୍ତି କୃଷ୍ଣ ବସୁଦେବଙ୍କ ପୁତ୍ର ବୋଲି, ସେ ମୋର ପୁତ୍ର ମୁଁ ନେଇ ପଳେଇବି। କିନ୍ତୁ ଇଏ ଯେଉଁ ବଳରାମ ଯଦି ଚାଲିଯିବେ, ଗୋଟିଏ ପୁତ୍ର ରହିଥିଲା, ସବୁ ପୁତ୍ରକୁ ସେ ହତ୍ୟା କରିଦେଲା, ଆଉ 8ମ ପୁତ୍ର ତ କନ୍ୟା ହୋଇଥିଲେ, କନ୍ୟା ତ ପଳେଇଲେ ଉଡ଼ିଗଲେ, ଆଉ କ'ଣ ତାଙ୍କ ଆଗକୁ ପୁତ୍ର ଥିଲା କି। ନନ୍ଦ ମହାରାଜ ଏଇଟା ଚିନ୍ତା କରୁଛନ୍ତି। ତେଣୁ ଇଏ ଯେଉଁ ପୁତ୍ର ରହିଛି, ହା ହା କଂସେନ ମେ ହତା ରକ୍ଷିତ ବଳଭଦ୍ରମ ଅପି ନିତ୍ୱା ନନ୍ଦୋ ବ୍ରଜଂ ଜଗାମ ତନ୍ମେ ନାୟଂ ସଖା। ସିଏ ମୋର ଇଏ କି ସଖା, ମୋର ଗୋଟିଏ ପୁତ୍ର ଥିଲା, 6 ପୁତ୍ରକୁ ହତ୍ୟା କରିଦେଲା କଂସ, ଆଉ ଯେଉଁ ଗୋଟିଏ ପୁତ୍ର ଥିଲା ତାକୁ ମଧ୍ୟ ବର୍ତ୍ତମାନ ନନ୍ଦ ନେଇକି ପଳେଇବ, ଆଉ ସିଏ କି ମୋର ସଖା। କିନ୍ତୁ ଦୈବତସ୍ୟ ମମ ଦ୍ୱିତୀୟ କଂସ, ଇଏ ମୋର ଦ୍ୱିତୀୟ କଂସ ହେଇଯିବ। ନନ୍ଦ ମହାରାଜ ଚିନ୍ତା କରୁଛନ୍ତି ଏଇଭଳି ଭାବରେ, ଦ୍ୱିତୀୟ କଂସ ଏବେ ଦି ଭାବନ ଇତି ତପ୍ତୋ ବସୁଦେବ ପର ସହସ୍ରାନ ଅଭିଶାପ ସେ ଦାସ୍ୟାଦି। ଏଇଭଳି ଭାବରେ ତପ୍ତ ହେଇକିରି ବସୁଦେବ ମୋତେ 1000 ଅଭିଶାପ ଦେବେ ବସୁଦେବ, ଏଇଭଳି ଭାବରେ ନନ୍ଦ ମହାରାଜ ଚିନ୍ତା କରୁଛନ୍ତି। ଦାସ୍ୟାଦି ତତଃ ମେ କୃଷ୍ଣ ସାପି କୁଥ କୁଶଳମିତି। ତେଣୁ ସିଏ ଯେଉଁ ଅଭିଶାପ ଦେବେ, ମୁଁ କୃଷ୍ଣଙ୍କୁ ନେଇକି କେମିତି କୁଶଳରେ ରହିବି, ବରଂ କୃଷ୍ଣ ଏଇଠି ରହୁ। କୁତଃ କୁଶଳମିତି ଭାବନା ସଙ୍କଟଗ୍ରସ୍ତ ନନ୍ଦଂ କତିଶହ କ୍ଷଣାତ୍ ତୂଷ୍ଣିମିବ ସ୍ଥିତ ମହାଲକ୍ଷ। ତେଣୁ ନନ୍ଦ ମହାରାଜ କିଛି କହିପାରୁନାହାନ୍ତି, ଏବେ ଚିନ୍ତା କରୁଛନ୍ତି ଏଇଭଳିଆ ଚିନ୍ତାରେ। ତୂଷ୍ଣିଂ, ତୂଷ୍ଣିଂ କହିଲେ ମୁକ, ମାନେ କିଛି କହିପାରିଲେନି, କଥା ରହିଗଲେ, ନୀରବ ରହିଲେ। ତେଣୁ ବର୍ତ୍ତମାନ କୃଷ୍ଣ କ'ଣ କଲେ ନା, ଫାଷ୍ଟ ଗିୟର୍ଟେ ପକେଇଦେଲେ। ତତଃ ଏଭଳି ଭାବରେ ଯେତେବେଳେ କିଛି କ୍ଷଣ ରହିଲେ, ନୀରବ ରହିଲେ, ତଂ ଯୁକ୍ତା ପ୍ରବୋଧୟନ କୃଷ୍ଣ ଶାନ୍ତୟତମ ଆହ। ବର୍ତ୍ତମାନ କୃଷ୍ଣଙ୍କର କଥା କହିଲେ, ବର୍ତ୍ତମାନ କୃଷ୍ଣ କହିବେ, ବଳରାମ 2ଟା ଶ୍ଳୋକ କହି ଷ୍ଟାର୍ଟ କରିଦେଲେ ନନ୍ଦ ମହାରାଜଙ୍କର ଯିବା ପାଇଁ। ନନ୍ଦ ମହାରାଜ ଗାଡ଼ି ଚାଲିବ ବର୍ତ୍ତମାନ କୃଷ୍ଣ ଫାଷ୍ଟ ଗିୟର୍ ପକେଇବେ, କ'ଣ କହିବେ, ସାନ୍ତ୍ୱନା ଦେଇକିରି କୃଷ୍ଣ ସାନ୍ତ୍ୱନା ଦେଉଛନ୍ତି ବର୍ତ୍ତମାନ। ହେ ତାତ ଜୁୟଂ ସମ୍ପ୍ରତି ବ୍ରଜଂ ଘାତ। ହେ ତାତ, ଆମେ ଶୁଣୁଥିଲେ ବସୁଦେବ ବାବୁ ଦେବକୁ ଏଭଳି ଭାବରେ କହିଲେ, ତାଙ୍କର ଯେଉଁ ମୋହ ଥିଲା ଦୂର ହେଇଗଲା, କେମିତି ଆଙ୍କୁ ଜଗଦୀଶ୍ୱର କୃତ ସମ୍ବନ୍ଧନ ପୁତ୍ର ଶସ୍ୟଜାତ ନ ଶଙ୍କିତ ବିଜ୍ଞାନ ଜଗଦୀଶ୍ୱର ବୋଲି ଭାବୁଥିଲେ, ଆଲିଙ୍ଗନ କରିପାରୁନଥିଲେ, କିନ୍ତୁ ଭଗବାନ ଏଭଳି ଭାବରେ ମୋହ କରିଦେଲେ ତାଙ୍କର ସେ ଐଶ୍ୱର୍ଯ୍ୟ ଭାବ ଚାଲିଗଲା। ତେଣୁ ବର୍ତ୍ତମାନ ନନ୍ଦ ମହାରାଜ ବର୍ତ୍ତମାନ ମୋହ କରିବେ, ତେଣୁ କଦା ତେଣୁ ଭଗବାନ କହୁଛନ୍ତି, ହେ ତାତ ଜୁୟଂ ସମ୍ପ୍ରତି ବ୍ରଜଂ ଯାତ। ବର୍ତ୍ତମାନ ତୁମେ ଯାଅ, ବ୍ରଜକୁ ଯାଅ, ବ୍ରଜଂ ଯାତ ବୟମ ଇତ୍ୟାହଂ ବଳଦେବ। ବୟମ କହିଲେ ସିଏ ଏବଂ ବଳଦେବ ଦୁଇ ଜଣ, ବୟଂ ବହୁବଚନ କୁହାଯାଇଛି, କହିଁ କୁହାଗଲା? ଦୁଇ ବଚନ ଜାଣିନାହାନ୍ତି ସଂସ୍କୃତ, ଭୁଲ ଗ୍ରାମାର ଜାଣିନାହାନ୍ତି କୃଷ୍ଣ, କୃଷ୍ଣ ଗ୍ରାମାର ଜାଣିଥିବେ ତ ନିଶ୍ଚିନ୍ତ, ପାଠ ନ ପଢ଼ିଲେ ବି ଜାଣିନାହାନ୍ତି ଭଗବାନ। ସିଏ ବୟଂ ଶବ୍ଦ କାହିଁ କହିଲେ ସନାତନ ଏ ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି, ବୟଂ ଶବ୍ଦ କହିବାର ଉଦ୍ଦେଶ୍ୟ, ବୟଂ ଅର୍ଥ କ'ଣ ନା? ଆବାଙ୍ଗ, ଆବାଙ୍ଗ ହେଲେ ଦୁଇ ଜଣ ନା, ବୟଂ କହିଲେ ବହୁବଚନ, ତିନିରୁ ଅଧିକା, ଦୁଇରୁ ଅଧିକା ହେଲେ ବହୁବଚନ। ବୟଂ ଶବ୍ଦ କାହିଁ କୁହାଗଲା ନା, ବୟମ ଇତି ଅହଂ ବଳଦେବ ମଧୁମଙ୍ଗଳାଦ୍ୟ, ମଧୁମଙ୍ଗଳାଦି ମଧ୍ୟ ଆମେ ସବୁ, ମଧୁମଙ୍ଗଳ ମଧ୍ୟ ମୋ ପାଖରେ ରହିବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ପ୍ରିୟ ସଖା ସବୁ ଜ୍ଞାନ୍ତିନ୍, ବା ତାଙ୍କର ସେଠି ଯେଉଁ ସଖାମାନେ ଥିବେ ତାଙ୍କ ସହିତ ଯିବେ, ସେଥିପାଇଁ ବହୁବଚନ କୁହାଗଲା। ଜ୍ଞାନ୍ତିନ୍ ଦଷ୍ଟୁମେଶ୍ୟାମ, ଦଷ୍ଟୁମେଶ୍ୟାମ ଜ୍ଞାନ୍ତି ମାନଙ୍କୁ, ଆମର ନିଜ ଜନକୁ ଦେଖିବା ପାଇଁ। ଜ୍ଞାନ୍ତି କହିଲେ କ'ଣ? ଜ୍ଞାନ୍ତି ଅର୍ଥ ଗୋଟେ ସାଗରେ ମୁଁ ପଢ଼ୁଥିଲି, ସେଟା ଜ୍ଞାନ୍ତି ଅର୍ଥ ତାଙ୍କର ଜଣେ କିଏ ମୃତ୍ୟୁବରଣ କଲେ ଇଏ ସେଟାକୁ ସେଥିରେ ଭାଗ ନେବେ, ଏଟାକୁ ଜ୍ଞାନ୍ତି ବୋଲି କୁହାଯାଏ। ତେଣୁ ତୁମେ ଆମର ନିଜ ଜନ, ତେଣୁ ତୁମକୁ ଦେଖିବା ପାଇଁ ଆମେ ଯିବୁ। ସମ୍ପ୍ରତି ହଁ ହିତା ତ ଯୁଆ ବଳଦେବ ଜ୍ଞାନ୍ତି ଦଷ୍ଟୁମେଶ୍ୟାମ, ଦଷ୍ଟୁମେଶ୍ୟାମ ଦେଖିବା ପାଇଁ ଆମେ ତୁମକୁ ଯିବୁ, ଦଷ୍ଟୁମେଶ୍ୟାମ ରହିବା ପାଇଁ ଯିବୁନି, କୃଷ୍ଣ କହୁଛନ୍ତି ରହିବା ପାଇଁ ଯିବୁନି ଦଷ୍ଟୁମେଶ୍ୟାମ। ସମ୍ପ୍ରତି କତିଶୋ ଦିନ ଦିନାନ୍ ଅତ୍ରୈବ ପୂର୍ଜାଂ ବସେ ସେତି ଭାବ, କିଛି ଦିନ ଆମେ ଏଠି ରହିବୁ, ମଧୁପୁର ମଥୁରାପୁରରେ ରହିବୁ, ଏଇ ଭାବରେ କହୁଛନ୍ତି। କଦା ଆୟସ୍ୟ କ୍ଷତ୍ୟତ ଆହ, ଯଦି ନନ୍ଦ ମହାରାଜ କହିବେ କେବେ ଚିନ୍ତା କରୁଛ ଆସିବା ପାଇଁ କୃଷ୍ଣ, କଦା ଆୟ କଦା ସେ କହିଲେ ନା ଦଷ୍ଟୁମେଶ୍ୟାମ ଦେଖିବା ପାଇଁ ଯିବୁ, ଦଷ୍ଟୁମେଶ୍ୟାମ ସେ ଭାବୁଛନ୍ତି କ'ଣ ଦେଖିଛୁ ମାନେ ଦେଖିବା ପାଇଁ ଯିବାନି ରହିବେ ନା ଆଉ କ'ଣ ପରେ ଆସିବେ, ଦଷ୍ଟୁମେଶ୍ୟା ଭଗବାନଙ୍କ କଥା, ମୋ ବଚନ ଭଗବାନଙ୍କର ପରମ ବଚନ ଭଗବାନଙ୍କର। ତେଣୁ ନନ୍ଦ ମହାରାଜ ଚିନ୍ତା କରୁଥିବେ କେବେ ଆସିବ ତୁମେ କୃଷ୍ଣ, କଦା ଆୟସ୍ୟ ଆୟସ୍ୟେତି ଯାହ ବହ ସୁହୃଦାଂ ବସୁଦେବାଦିନାଂ ସୁଖଂ ବିଧାୟତେ ଯଥା ତ୍ୱାଂ କଳଙ୍କ ନ ସ୍ପୃଶେତ, ତୁମର ଯେଉଁ ମିତ୍ରମାନେ ବସୁଦେବ ଇତ୍ୟାଦି ସବୁ ରହିଛନ୍ତି ଏମାନଙ୍କୁ ସୁଖ ପ୍ରଦାନ କରି ଯାହାଫଳରେ କି ସେ ତୁମ ପାଖରେ କଳଙ୍କ ଲାଗିବ ନାହିଁ, ନ ସ୍ପୃଶେତ ଯଥେଇ ତେଷାଂଚ ସ୍ୱପୁତ୍ରଂ ବଳଦେବଂ ପ୍ରାପ୍ୟାଭିମତା ସତ୍ ସଂଲାଲ୍ୟଂ ଅସ୍ମତ୍ ଗୃହେ ସ୍ଥାସ୍ୟତ୍ୟତି ବିଶ୍ୱସ୍ୟ ସୁଖଂ ଭବେତ୍ ତଥା କୃତ୍ୟର୍ଥ। ତା ଅର୍ଥ ହେଉଛି ଯେମିତି ନିଜ ପୁତ୍ର ବଳଦେବଙ୍କୁ ପାଇ ସବୁ ଲାଳନ ପାଳନ ଇତ୍ୟାଦି କରିବେ ବସୁଦେବ, ସେଇଭଳି ଭାବରେ ଯେମିତି ଦ୍ୱାରା ଯଖନ୍ ଜାଣିବେ ବଳଦେବ ଆମାଦେବ ଗୃହେ ଥାକିବେ, ସେ ଯେତେବେଳେ ବିଶ୍ୱାସ କରିଯିବେ ଯେ ହଁ ବଳଦେବ ଆମ ପାଖରେ ରହିବେ, ବର୍ତ୍ତମାନ ରହିବେ, ବଳଦେବ ଚିନ୍ତା କରୁଛନ୍ତି ମୁଁ ପଳେଇଯିବି ନା କୃଷ୍ଣଙ୍କ ସାଙ୍ଗରେ, ମୁଁ ମୋ କୋଟି ଗୁଣ ଭଲ ପାଉଛି କୃଷ୍ଣଙ୍କୁ, ମୋ ଅପେକ୍ଷା କୋଟି ଗୁଣ ଭଲ ପାଉଛି, ତେଣୁ ମୁଁ ରହିପାରିବି ନାହିଁ। ତେଣୁ ଏଇ ବିଶ୍ୱାସ ତାଙ୍କ ପାଖରେ ଜନ୍ମିଲା ପରେ ତାଙ୍କର ସୁଖ ହେବ, ତାପରେ ଆମେ ଦୁଇ ଜଣ ଯାଏ ଯିବୁ, ଆମରା ବଜେ ଯାଇବ, ଆମରା ବଜେ ଯାଇବ। ତେଣୁ ଏଇଟା ହେଉଛି 23 ନମ୍ବର ଶ୍ଳୋକରେ କୁହାଯାଉଛି, କ୍ରମ ସନ୍ଦର୍ଭରେ କହୁଛନ୍ତି ପ୍ରକୃତରେ ତାର ଏସ୍ୟାମ ଉଦ୍ଦେଶ୍ୟ ହେଉଛି ଭଗବାନ ଯେଉଁ ଆସିବେ, ଏଇଟା 10ମ ସ୍କନ୍ଧ 78 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଭଗବାନ କୃଷ୍ଣ ଆସିଛନ୍ତି ଯେତେବେଳେ ଦନ୍ତପକ୍ଷକୁ ବଦ୍ଧ କରିବେ, ଦନ୍ତପକ୍ଷକୁ ବଦ୍ଧ କରିବେ, ସେହି ସମୟରେ ମଥୁରାରେ ଦନ୍ତପକ୍ଷ ଆସିବେ ଆକ୍ରମଣ କରିଥିବ, ଭଗବାନ ତାକୁ ବଦ୍ଧ କରିବେ ଏବଂ ଯିବେ ଏଠିକି ବ୍ରଜକୁ ଯିବେ, ସେ ପାଖାପାଖି 100 ବର୍ଷର ଘଟଣା, ଏ ଗୋଟେ ଅଭିଶାପ ଥିଲା ନା, 100 ବର୍ଷ ପର୍ଯ୍ୟନ୍ତ ସେମାନେ ବିଚ୍ଛେଦ ହେବେ, ରାଧାକୃଷ୍ଣଙ୍କର ବିଚ୍ଛେଦ ହେବ, ତେଣୁ ସେ ଯେଉଁ ଯିବେ ବ୍ରଜକୁ ଯିବେ 10ମ ସ୍କନ୍ଧ 78 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେଠି ଯାଇ ରହିବେ 2 ମାସ ପାଖାପାଖି ରହିବେ ସିଏ, ଏବଂ ସବୁ ବ୍ରଜବାସୀମାନଙ୍କୁ ଭଗବତ ବ୍ରଜଧାମକୁ ପଠାଇ ଦେଇକି ସିଏ ଆସିବେ। ତେଣୁ ଗୋଟିଏ ଦିନ ଦେଖିଲା ବେଳକୁ ବ୍ରଜରେ କେହି ନାହାନ୍ତି, ଶୂନ୍ଶାନ୍ କେହି ନାହାନ୍ତି, କୁକୁରଠୁ ଆରମ୍ଭ କରି ବିରାଟ ପର୍ଯ୍ୟନ୍ତ କେହି ନାହାନ୍ତି, ଆଉ ସବୁ ପଳେଇଗଲେ ତାଙ୍କ ବ୍ରଜଧାମକୁ ଚାଲିଯାଇଛନ୍ତି, ବ୍ରଜରେ ଆଉ କେହି ନାହାନ୍ତି, ଏ ବର୍ଣ୍ଣନା କରାଯାଏ 10ମ ସ୍କନ୍ଧ 78 ଅଧ୍ୟାୟରେ ଏଇଟା ଏଇଟା ମାନେ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷ୍ୟରେ କହିଛନ୍ତି, ଭାଗବତମ୍ ଏ କଥା ନାହିଁ, ଅନ୍ୟ ଅନ୍ୟ ପୁରାଣରୁ ଉଦ୍ଧାର କରି କୁହାଯାଇଛି ଏଇଟା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ କୁହାଗଲା 24 ନମ୍ବର ଶ୍ଳୋକ କୁହାଯାଉଛି ଯେ ଏବଂ ଶାନ୍ତୟ ଭଗବାନ ନନ୍ଦଂ ସବ୍ରଜମଚ୍ୟୁତ ବାସ ଅଳଙ୍କାର କୁପ୍ୟାଦି ଦେଇ ରହୟା ମାସ ସାଦରମ। ଏଇଭଳି ଭାବରେ ସାନ୍ତ୍ୱନା ଦେଇଦେଲେ 24 ଶ୍ଳୋକରେ କୁହାଯାଉଛି ଭଗବାନ ଅଚ୍ୟୁତ। ଭଗବାନ ସିଏ ତାଙ୍କ ପାଇଁ କ'ଣ ଅସୁବିଧା ଅଛି, ସିଏ ହେଉଛନ୍ତି ଅଚ୍ୟୁତ, ତାଙ୍କର କେବଳ ଚ୍ୟୁତ ହେବ ନାହିଁ। ଏବଂ କହିଲେ ଏବଂ ପ୍ରକାରେଣ ସବ୍ରଜଂ ବ୍ରଜବାସୀ ଭି ସହିତ ନନ୍ଦଂ ସାନ୍ତୋୟ, ବ୍ରଜବାସୀମାନେ ମଧ୍ୟ ସେଇଠି ଅଛନ୍ତି, ତାଙ୍କର ଶାଖାମାନେ ସବୁ ସେଇଠି ଅଛନ୍ତି, ସେ କ୍ୟାମ୍ପରେ ତ ରହିଛନ୍ତି ଆଉ ସେ ତ ଏପଟକୁ ଆସିନାହାନ୍ତି, ଆଉ ସେ କ୍ୟାମ୍ପରେ ରହିଛନ୍ତି, ଭଗବାନ କୃଷ୍ଣ ବଳରାମ ଯାଇ ବସିଗଲେ ସେଇଠି। ଏଇଭଳି ଭାବରେ ସାନ୍ତ୍ୱନା ଦେଇ ବାସ ଅଳଙ୍କାର କୁପାଦି କୁପା ଦେଉ, ବାସ କହିଲେ ବସ୍ତ୍ର ଦେଲେ, ଅଳଙ୍କାର ଦେଲେ, କୁପା ଦେଉ କହିଲେ ଏଇଟା ଗୋଟେ ପ୍ରକାର ବର୍ତ୍ତମାନ ବା କ'ଣ ସୁବର୍ଣ୍ଣ ରଜତ ବ୍ୟତିରିକ୍ତ କାଂସ୍ୟାଦି ପାତ୍ର ଆଣି ତତ୍ ପ୍ରଭୃତି ବି କାଂସ ପାତ୍ର ସବୁ ଦେଲେ ଗୋଧନ ଇତ୍ୟାଦି କରିବା ପାଇଁ ସାହାଯ୍ୟ ହେବ ବୋଲି, ପାତ୍ର ଦ୍ୱାରା ଗୋଧନ କରିବେ, ମା ଯଶୋଦା ଗୋଧନ କରିବେ ବା ଅନ୍ୟମାନେ କରିବେ, ସମସ୍ତଙ୍କୁ ଦିଆଯାଇଛି। ବାସ ଅଳଙ୍କାର କୁପ୍ୟାଦି ସାଧରଂ ଆଧରେଣ ସହ ଯଥା ସାତ୍ ତଥା ବହୁତ ଆଦରରେ ଅହରିଆ ମାସ ପୂଜା ମାସ, ଖାଲି କୃଷ୍ଣ ବଳରାମ ଯେତେବେଳେ ଦେଲେ ତା ନୁହଁ, ସମସ୍ତେ ଆସି ପହଞ୍ଚିଲେ, ବସୁଦେବ ଆସିଲେ, ଉଗ୍ରସେନ ଆସିଲେ, ସମସ୍ତେ ଦେବେ। ଏବଂ ଶାନ୍ତଶ୍ୟତି ଯଦତ୍ର ମମ କତିଚିତ୍ ନ ବିଳମ୍ବ ଭବେ ତଦାପି ନ ବ୍ୟାକୁଳିଂ ଭବିତବ୍ୟମ। ତେଣୁ ଏଭଳି ଭାବରେ ସାନ୍ତ୍ୱନା ଦେଲେ ଯଦି ମୋର କିଛି ଡେରି ହେଇଗଲା, କଦାଚିତ୍ ଦିନ ବିଳମ୍ବ ଭାବେ ତଦାପି ନ ବ୍ୟାକୁଳ, ତୁମେ ବ୍ୟାକୁଳ ହେବ ନାହିଁ। ଏଇଭଳି ଭାବରେ ତାକୁ ସାନ୍ତ୍ୱନା ଦେଲେ ମମ ତତ୍ରୈବ ମନ ତତ୍ରତ୍ୱେଦ ଅନୁରୋଧ ନେଇବ ସ୍ଥିତି ରୀତି। ଆମର ବ୍ରଜେଇ ମନ ଅଛି, ଆମର ମନଟା ବ୍ରଜରେ ରହିଛି, ଏଇ ମଧୁପୁରୀତେ କେବଳ ଇହାଦେର ଅନୁରୋଧ ହିଁ ସ୍ଥିତି, ଆମର ଏଠି ଇଚ୍ଛା ନାହିଁ ରହିବା ପାଇଁ, ଆମେ ପଳେଇ ଯିବା ପାଇଁ ଚାହୁଁଛୁ ବ୍ରଜକୁ, କିନ୍ତୁ ତାଙ୍କର ଅନୁରୋଧରେ ଆମେ ରହୁଛୁ, ତୁମେ ମଧ୍ୟ ଚାହୁଁଛ ଆମେ ଚାଲିଗଲେ ତାଙ୍କର ତୁମେ ମନ ଦୁଃଖ ହେବ, ସେ ଅଭିଶାପ ଦେବେ, ଏସବୁ କଥା ରହିଛି, ତୁମେ ମଧ୍ୟ ନିଜେ କହିଲ। ତେଣୁ ବ୍ରଜବାସୀଗଣ ତେଣୁ ସବ୍ରଜଂ ବ୍ରଜବାସୀ ବି ସହିତ କୁପ୍ୟାନି ସ୍ୱର୍ଣ୍ଣ ରଜାତି ଇତ୍ୟୁକ୍ତ କାଂସ୍ୟାଦି ପାତ୍ରାଣୀ ତତ୍ ପ୍ରଭୃତି ବି, ଏଇଭଳି ଭାବରେ ଅନେକ ଦେଲେ, ସବୁ ପ୍ରଦାନ ଉପହାର ସବୁ ପ୍ରଦାନ କଲେ। ଆମର ଶିଶୁମତ ଗୌରବନ୍ଧୁ ସ୍ୱାମୀ ମହାରାଜ କହୁଥିଲେ ଯେତେବେଳେ ଭଗବାନ ଆସିଥିଲେ, କଂସ ସେଇଠି ଥିଲା ନା, କଂସ ଥିଲାବେଳେ ଭଗବାନ ଆସିଥିଲେ, ଗଲାବେଳେ ଆଉ କଂସ ନା, ଗଲା ତ ଆଉ ଯାଇନାହାନ୍ତି, ଆଉ ନନ୍ଦ ମହାରାଜ ଯିବେ ସେଠି ଆଉ କଂସ ନଥିବ। ତେବେ ଯେତେବେଳେ କଂସ ଥିଲା ତାର ପତ୍ନୀ ଚିନ୍ତା କରୁଥିଲେ, ପତ୍ନୀମାନେ ଚିନ୍ତା କରୁଥିଲେ, ଏ ଯେଉଁ କୃଷ୍ଣ ବଳରାମ ଆସିଛନ୍ତି, ଏ ଯେଉଁ ପିଲାମାନେ ତାଙ୍କ ପଛେ ପଛେ ଆସିଛନ୍ତି, ବୋଧେ କୃଷ୍ଣ ବଳରାମ ତାଙ୍କଠୁ କିଛି ଧାର ଉଦ୍ଧାର କରି ପଳେଇ ଆସିଛନ୍ତି, ସୁଝିନାହାନ୍ତି, ସେଥିପାଇଁ ଏମାନେ ଆସିଛନ୍ତି, ତେଣୁ ତାଙ୍କର ଋଣଟାକୁ ଦେଇଦେଲେ ସେ ପଳେଇଯିବେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି କଂସର ପତ୍ନୀମାନେ ଚିନ୍ତା କରୁଥିଲେ, କଂସର ଘରଣୀ। ତେଣୁ ଏଇ ଶ୍ଳୋକରେ କୁହାଯାଉଛି ଏଭଳି ଭାବରେ ସାନ୍ତ୍ୱନା ଦେଲେ ଭଗବାନ, କେତେ ସୁନ୍ଦର ସାନ୍ତ୍ୱନା ଦିଆହେଇଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ସାନ୍ତ୍ୱୟତ୍ୱ ଅତ୍ର ହେତୁ, କିଭଳି ସାନ୍ତ୍ୱନା ଦେଲେ ଭଗବାନ ଇତି ସର୍ବଂ କର୍ତ୍ତୁମ୍ ଶକ୍ତ ଇତି ଅର୍ଥ, ସେ ଭଗବାନ ତାଙ୍କ ପାଇଁ କ'ଣ ଅସୁବିଧା ଅଛି, ସବୁ କରିଦେବେ ସିଏ, ସେଥିପାଇଁ ଭଗବାନ ଶବ୍ଦ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବାନ। ପୁଣି କହିଲେ ଅଚ୍ୟୁତ କହିଲେ, କାହିଁକି ଅଚ୍ୟୁତ କହିଲେ ନା, ଇତି ମତ୍ ପୁତ୍ରୋୟଂ ମତ୍ ପୁତ୍ରୋୟଂ ସତ୍ୟ ବାକ୍ୟାତ୍ କଦାପି ଚ୍ୟୁତ ନ ସାତ୍ ଇତି, ଅଚ୍ୟୁତ ସିଏ ତାଙ୍କ ମୋର ପୁତ୍ର କିଏ ନନ୍ଦ ଚିନ୍ତା କରୁଛନ୍ତି, ମୋର ପୁତ୍ରର ସତ୍ୟବାକରୁ କଦାପି ଚ୍ୟୁତ ନ ହେବ, କେବଳ ସେ ଚ୍ୟୁତ ହେବ ନାହିଁ, ଯାହା କହିବ ସେ ସେଇଟା କରିବ। ଶ୍ରୀ ନନ୍ଦ ସମ୍ଭାବନାୟା ପି ଇତ୍ୟର୍ଥ, ତେଣୁ ନନ୍ଦଙ୍କୁ ଏଇଭଳି ଭାବରେ ସେ ସମ୍ଭାବନା କରୁଛନ୍ତି। ଶ୍ରୀ ଯଶୋଦାୟାପି ତାନ୍ ଅପି ତତ୍ତତ୍ ନାମ୍ନା ତତ୍ତତ୍ ପ୍ରେଷଣେ ନି ଅତ୍ୟର୍ଥ, ଯଦିଓ ଯଶୋଦା ମା ସେଠି ନାହାନ୍ତି କିନ୍ତୁ ତାଙ୍କ ନାମରେ ମଧ୍ୟ ପଠାଉଛନ୍ତି। ଏଇଟା ଯଶୋଦା ମାଙ୍କ ପାଇଁ ନିଅ, ନନ୍ଦ ମା ପିତାଙ୍କୁ ତ ଦେବେ, ନନ୍ଦ ମା ଯଶୋଦାଙ୍କ ପାଇଁ ଏଇଟା କହିକି ଦେବେ। ଶ୍ରୀ ଯଶୋଦା ଆଦେୟ ଆଦେୟ କହିଲେ ଆଉ ଯେଉଁ ରହିଲେ ସବୁ ଅନ୍ୟମାନେ ଯେଉଁ ସ୍ତ୍ରୀ ଲୋକମାନେ ସବୁ ରହିଛନ୍ତି ସେମାନଙ୍କୁ ସ୍ଥାନ ଅପି ତତ୍ତତ୍ ନାମ, ତାଙ୍କ ଦୁଇଜଣ ଇଏ ଥିଲେ ଧାତ୍ରୀ ଥିଲେ, କୃଷ୍ଣଙ୍କର ଦୁଇଜଣ ଧାତ୍ରୀ ଥିଲେ, ସେମାନେ ସେଇଠି ବ୍ରଜରେ ଥିବେ। ସେମାନେ କ'ଣ କ'ଣ ତାଙ୍କ ନାଁ? ଅମ୍ବିକା ଆଉ କିଳିମ୍ବା, କିଳିମ୍ବା। ତେଣୁ ଆମର ଯେତେବେଳେ ଭଗବାନଙ୍କୁ ଯେତେବେଳେ ଇଏ ହତ୍ୟା କଲେ, ମାନେ ହତ୍ୟା ଯେଉଁ ଆସିଥିଲେ ଛଅ ଦିନରେ ପୁତନା ଆସିଥିଲା ହତ୍ୟା କରିବା ପାଇଁ, ସେଇ ସମୟରେ କୁହାହେଲା ନାହିଁ? ଉଦ୍ଧବ କହିଲେ ବିଦୁରଙ୍କୁ 3:23 ଶ୍ଳୋକରେ କହିଛନ୍ତି, ଆହୋ ବାକିଜଂ ସ୍ତନ କାଳକୂଟମ ଜିଘାଶୟା ପାୟତ ପିୟ ସାଧ୍ୱୀ ଲେଭେ ଗତି ଧାତୃଚିତାଂ ତତୋନ୍ୟଂ କାଙ୍ଗବା ଦୟାଳୁଂ ଶରଣଂ। ଲେଭେ ଗତି ଧାତୃଚିତା, ଧାତୃଚିତା ମାନେ କିଏ? ଏହି ଦୁଇଜଣ କଥା ଶ୍ରୀଧର ସ୍ୱାମୀ କହିଛନ୍ତି, ଅମ୍ବିକା ଏବଂ କିଳିମ୍ବା, ସେମାନେ ମା ଭଳି। ତେଣୁ ତାଙ୍କ ପାଇଁ ମଧ୍ୟ ଯଶୋଦା ଆଦି ଶବ୍ଦ ବ୍ୟବହାର କରାଗଲା, ସମସ୍ତଙ୍କୁ ପଠାଇଛନ୍ତି, ଏହିସବୁ ଉପହାର ଦେଉଛନ୍ତି, ବାସ ଅଳଙ୍କାର ଏବଂ ଏଇ କୁପ୍ୟା ଆଦି ଏସବୁ ପ୍ରଦାନ କରୁଛନ୍ତି। ତତ୍ ନାମ ତତ୍ ପ୍ରେଷଣା ତ୍ୟଥ, କୁପ୍ୟାନି କହିଲେ ଗୋଧନାର୍ଥଂ, ଗୋଧନ କରିବା ପାଇଁ ପାତ୍ର ଦରକାର ନା, ଆମର କୁମାର ସେସବୁ କହିବ କେମିତି ଦରକାର, କେମିତି ପାତ୍ର ଗୋଧନ କରିବା ପାଇଁ। ଦୁଗ୍ଧଂ ପାକ୍ୟାଦଂଚ, ଗୋଧନ କରିବା ପାଇଁ ଗୋ ମାନେ କ୍ଷୀରକୁ ମଧ୍ୟ ଗରମ କରିବା ପାଇଁ ସେସବୁ ଯେଉଁ ପାତ୍ର ଦରକାର ସେ ପାତ୍ରକୁ ସବୁ ଦେଇଥିଲେ। ସ୍ଥିର ସ୍ଥାୟିନୀ କଂସ୍ୟାଦି ପାତ୍ରାଣୀ, ସ୍ଥିରସ୍ଥାୟୀ ଭାବେ ରହିବ, ଡ୍ୟୁରେବୁଲ ଗୁଡ୍ସ ରହିବ ବହୁତ ଦିନ। ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ। ସାଧାରଣ କହିଲେ ଯଥା ସାଥ ଇତୁ ଉଦାସୀନମ ନିରସ୍ତମ, ଉଦାସୀନ ନୁହଁ, ସାଧାରଣ ବହୁତ ଆଦରରେ ପ୍ରଦାନ କରୁଛନ୍ତି। ଉଦାସୀନ ବହୁତ ଆସୀନ ଅଶକ୍ତ ତେସୁ କର୍ମସୁ, ଭଗବତ ଗୀତାରେ ଭଗବାନ କହିଲେ ନବମ ଅଧ୍ୟାୟରେ, ଉଦାସୀନ ବହୁତ ଆସୀନମ, ମୁଁ ଉଦାସୀନ ଭଳି ରହିଥାଏ, ଅଶକ୍ତ ତେସୁ କର୍ମସୁ। ଯଦିଓ ଭୌତିକ ଜଗତରେ ଅନେକ ପ୍ରକାର କାର୍ଯ୍ୟ କରାଯାଉଛି ଭଗବାନ କରୁଛନ୍ତି, କିନ୍ତୁ ଉଦାସୀନ ଭଳି ସେ କରନ୍ତି, କିନ୍ତୁ ଏଠି ଉଦାସୀନ ନୁହଁ, ଏଠି ଆଦରମ ଆଦର କରି କରୁଛନ୍ତି। ଉଦାସୀନ ନିରସ୍ତମ ତଚ ସର୍ବଂ ବ୍ରଜେ ପୁନଃନିଜାଗମନ ନିଜାଗମନ ପ୍ରତି ଶ୍ରୀ ନନ୍ଦାଦିନାଙ୍କ ବିଶ୍ୱାସୋତ୍ପାଦନାର୍ଥମ। ତେଣୁ ଭଗବାନ ଏଭଳି କାର୍ଯ୍ୟ କଲେ ନନ୍ଦ ମହାରାଜଙ୍କର ଅବିଶ୍ୱାସ ରହିଲା ନାହିଁ, ସେ ଫେରିବ ନାହିଁ ବୋଲି ଚିନ୍ତା କରିପାରିଲେ ନାହିଁ, ବିଶ୍ୱାସ ଆସିଗଲା। ବ୍ରଜେ ନିଜାଗମନ ପ୍ରତି ଶ୍ରୀ ନନ୍ଦାଦିନାଙ୍କ, ନନ୍ଦ ଖାଲି ନନ୍ଦ ନୁହଁ, ତାଙ୍କର ସାଙ୍ଗ ବାଳକମାନେ ସୀତାମ ଇତ୍ୟାଦି ସମସ୍ତଙ୍କୁ ଏଇଭଳି ଭାବରେ ବିଶ୍ୱାସ ହୋଇଗଲା, କାହାକୁ ଆଉ ଟିକିଏ ହେଲେ ଅବିଶ୍ୱାସ ରହିଲା ନାହିଁ ଯେ ସେ କୃଷ୍ଣ ଫେରିବେ ନାହିଁ। ଏଇଭଳି ଭାବରେ ସାନ୍ତ୍ୱନା ଦେଇଦେଲେ, ସାନ୍ତ୍ୱନା ଦେଇକରି 45 ଶ୍ଳୋକରେ କୁହାଯାଇଛି ନା, ସାନ୍ତ୍ୱନା ଦେଇକରି 12-19 ଗଲା, 20-25 ଏଇ 6 ଶ୍ଳୋକରେ ସାନ୍ତ୍ୱନା ଦେବେ, ଆହୁରି ପୁଣି ଅଛି। 25 ନମ୍ବର ଶ୍ଳୋକ କୁହାଯାଉଛି, ଏ ତ ବହୁତ ବଡ଼ ପଟପଟ ରହିଛି 45-25। ଇତ୍ୟୁକ୍ତସ୍ତୌ ପରିଶ୍ରଜ୍ୟ ନନ୍ଦ ପ୍ରଣୟ ବିହ୍ୱଳ ପୁରୟନ ଅଶ୍ରୁଭିର୍ ନେତ୍ରେ ସହ ଗୋପୈ ବ୍ରଜଂ ଯଜୌ। ଏଇଭଳି ଭାବରେ ଇତ୍ୟୁକ୍ତସ୍ତୌ, ଏଇଭଳି ଭାବରେ ଭଗବତା ଇତି ଏବଂ ପ୍ରକାରମ ଉକ୍ତୌ ଭଗବାନ, ଏହିଭଳି ଭାବରେ ଯେତେବେଳେ କହିଲେ ଉକ୍ତ କଥିତ ନନ୍ଦ ପ୍ରଣୟ ବିହ୍ୱଳ, ନନ୍ଦ ବର୍ତ୍ତମାନ ପ୍ରଣୟ ବିହ୍ୱଳ ହୋଇଯାଇଛନ୍ତି, ଏବଂ ପ୍ରୀତିଆ ଆକୁଳ ସନ୍ ବହୁତ ଆକୁଳରେ, ତୌ କହିଲେ କୃଷ୍ଣ ବଳଦେବ ପରିଶ୍ୟ ତାକୁ ଆଲିଙ୍ଗନ କରୁଛନ୍ତି, ଆଉ ଶୃଭି ନୟନ ଜଳେଇ କ୍ରନ୍ଦନ କରି କରି ଅଶ୍ରୁପାତ କରି ନେତ୍ରେ ନୟନ ଯୁଗଳଂ ପୁରୟନ ପ୍ଲାବନ, ନେତ୍ର ଦୁଇ ଯୁଗଳ ଯେଉଁ ରହିଛି ନୟନ, ଦୁଇଟି ନୟନ ରହିଛି, ନୟନରେ ନିରବ ହେଉଛି, ଅବିଚ୍ଛିନ୍ନ ଭାବରେ ଅଶ୍ରୁ ବହୁଛି, ପୁରୟନ ଗୋପୀ ସହ ବ୍ରଜଂ ଯଜଉ, ବର୍ତ୍ତମାନ ଗୋପମାନଙ୍କ ସହିତ ବର୍ତ୍ତମାନ ବ୍ରଜକୁ ଯାଉଛନ୍ତି, ବ୍ରଜଂ ଯଜଉ ଗତବାର। ତେଣୁ ଏ ଶ୍ଳୋକରେ ବହୁତ ବଡ଼ ଭାବାର୍ଥ ରହିଛି। ଆମର ଏଠି ଅବଶ୍ୟ ଓଡ଼ିଆରେ କମ୍ ଦିଆଯାଇଛି, ବଙ୍ଗଳାରେ ମାନେ ରହିଛି। ହଁ, ଏଇଟା ଗୋଟେ ବଡ଼ କଥା ରହିଛି ଏଥିରେ, ଶ୍ରୀକୃଷ୍ଣଙ୍କ ଲୀଳାର ଏହି ଅଂଶ ବିସ୍ତାରିତ ଭାବରେ ବିଶ୍ଳେଷଣ ପ୍ରଦାନ କରି ଶ୍ରୀ ଜୀବ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ଶ୍ଳୋକର ବିସ୍ତୃତ ଭାବାର୍ଥ ପ୍ରଦାନ କରିଛନ୍ତି। ମନୁଷ୍ୟ ଯେପରି ସୁନାର ଶୁଦ୍ଧତା ପ୍ରକାଶ ନିମିତ୍ତ ତାହାକୁ ଅଗ୍ନି ମଧ୍ୟରେ ରଖିଦିଏ, ତଦ୍ରୂପ ଭାବରେ ଭଗବାନ ତାଙ୍କର ପରମପ୍ରିୟ ବୃନ୍ଦାବନବାସୀ ଭକ୍ତବୃନ୍ଦଙ୍କ ବିଶୁଦ୍ଧ ପ୍ରେମ ପ୍ରକାଶ କରିବା ଉଦ୍ଦେଶ୍ୟରେ ତାଙ୍କର ବିରହ ଅନଳରେ ସେମାନଙ୍କୁ ନିକ୍ଷେପ କଲେ। ସୁନାଟା ଯେମିତି ଅଗ୍ନିରେ ଆଉଟା ହେଲେ ତା'ର ବିଶୁଦ୍ଧ ହୋଇଯାଏ, ଭଗବାନ ମହାପ୍ରଭୁଙ୍କର ବର୍ଣ୍ଣ ଥିଲା ସେହିଭଳି ଭାବରେ, ତପ୍ତକାଞ୍ଚନ ଗୌରାଙ୍ଗ, ରାଧାରାଣୀଙ୍କର ଅଙ୍ଗ ସେହିଭଳି ତପ୍ତକାଞ୍ଚନ ଗୌରାଙ୍ଗୀ। ତେଣୁ ସୁନା ଯେମିତି ନିଆଁରେ ପଡ଼ିଲେ ସେଇଟା ଶୁଦ୍ଧ ହେଇକି ବାହାରେ, ସେହିଭଳି ଭାବରେ ବ୍ରଜବାସୀମାନେ ବର୍ତ୍ତମାନ ବିରହ ନଳରେ ପଡ଼ି, ବିରହ ଅଗ୍ନିରେ ପଡ଼ି ସେହିଭଳି ଭାବରେ ଶୁଦ୍ଧ ହେଇକି ବାହାରେ। ଶୁଦ୍ଧ ମାନେ ତାଙ୍କର ଏଇ ପ୍ରେମ, ଏଇଟାକୁ ସମସ୍ତ ଜଗତ ଜାଣିବ। ଏଇ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କର ଏଇ ଯେଉଁ ରହିଛି ଟୀକା ରହିଛି, ଏଇଟାକୁ ନିର୍ଯାସ ବୋଲି ଆମର ଭାବାର୍ଥରେ ଓଡ଼ିଆରେ କୁହାଯାଇଛି। କିନ୍ତୁ ଆଧିରେ ଗୋଟେ ବଡ଼ କଥା ରହିଛି ଯେଉଁଟା ହେଉଛି ଭେରି ଇମ୍ପୋର୍ଟାଣ୍ଟ, ସେଇଟା କ'ଣ ନା, ପ୍ରକୃତରେ ଇଏ କୃଷ୍ଣ ବଳରାମ ମଧ୍ୟ ଆସିଛନ୍ତି ଭଗବାନଙ୍କ ସାଙ୍ଗରେ, ଏ ନନ୍ଦ ମହାରାଜ ସାଙ୍ଗରେ ମଧ୍ୟ ଆସିଛନ୍ତି, କୃଷ୍ଣ ବଳରାମ ଆସିଛନ୍ତି, ନନ୍ଦ ମହାରାଜ ଆନନ୍ଦରେ ଯାଉଛନ୍ତି। କାହିଁକି ନା, ସେଇଠି ଦୁଇଟା ସେଟ୍ ହୋଇଗଲେ, ବର୍ତ୍ତମାନ ଦୁଇଟା ସେଟ୍ ହୋଇଗଲେ। ଗୋଟେ ସେଟ୍ରେ ଯେଉଁମାନେ ଭାଗବତ ନ ଶୁଣିବେ ସେମାନେ ପ୍ରସାଦ ପାଇପାରିବେ ବର୍ତ୍ତମାନ, ଗୋଟେ ସେଟ୍। ଆଉ ଗୋଟେ ସେଟ୍ ଯେଉଁମାନେ ଡେରି ହେଲେ ଚଳିବ ସେମାନେ ଭାଗବତ ଶୁଣିବେ, ଟୁ ସେଟ୍ ହୋଇଗଲେ ବର୍ତ୍ତମାନ। ପ୍ରକୃତରେ ଏଇଟା ଯେତେବେଳେ ଉଦ୍ଧବ ଯିବେ, 46 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଉଦ୍ଧବ ଯେବେ ଯେତେବେଳେ ଯିବେ ବ୍ରଜକୁ, ସେତେବେଳେ ସେ ଦେଖିବେ କାହାର କିଛି ଶୋକ ନାହିଁ, କାରଣ ଦୁଇ ସେଟ୍ ରହିଛନ୍ତି ସେଠି। ଗୋଟେ ସେଟ୍ କୃଷ୍ଣ ବଳରାମଙ୍କ ସହିତ ମିଶିକି ଯେମିତି ଯେଉଁ ଚାଲିଥିଲା ଲୀଳା ସେମିତି ଚାଲିଛି। ପ୍ରକୃତରେ ବୃନ୍ଦାବନ ଭଗବାନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ, ବୃନ୍ଦାବନ ପରିତ୍ୟଜ୍ୟ ପଦମ ଏକଂ ନ ଗଚ୍ଛନ୍ତି। ତେଣୁ ଗୋଟେ ସେଟ୍ରେ ଭଗବାନ ମିଳନ ରହିଛି, ଆଉ ଗୋଟେ ସେଟ୍ ରହିଛନ୍ତି କ'ଣ ନା, ବିରହ ସେମାନେ ଅନୁଭବ କରୁଛନ୍ତି। ତେଣୁ ଏଇଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ ସେଇଟା କହିଛନ୍ତି। ମୁଁ ଖାଲି ସଂକ୍ଷେପରେ କହିଦେଲି, ଘଣ୍ଟା ବାଜିଗଲା, ଆମର କଥାକୁ ମଧ୍ୟ ବିଶ୍ରାମ ଦେବା। କାହାର କିଛି କହିବାର ଅଛି ବା ପ୍ରଶ୍ନ ଅଛି? ସେ ଯେଉଁ ଆସିଲେ ନନ୍ଦ ମହାରାଜ, ଆସିଲେ ନନ୍ଦ ମହାରାଜ ମଧ୍ୟ ଦୁଇ ସେଟ୍ ହୋଇଗଲେ, ଗୋଟେ ସେଟ୍ରେ ମନ ଦୁଃଖରେ ଯାଉଛନ୍ତି, କୃଷ୍ଣ ବଳରାମ ଆସିଲେଣି ପ୍ରାଣ ବିହୋଳ ଯେଉଁ କୁହାଗଲା, ପ୍ରାଣ ବିହୋଳ ହେଇକି ଯାଉଛନ୍ତି, କିନ୍ତୁ ଆଉ ଗୋଟେ ସେଟ୍ରେ ଆନନ୍ଦରେ ଯାଉଛନ୍ତି, କାରଣ କୃଷ୍ଣ ବଳରାମ ତାଙ୍କ ସହିତ ଆସୁଛନ୍ତି। ନନ୍ଦ ମହାରାଜ ଜାଣିନାହାନ୍ତି ଯେ ମୁଁ ବିଭାଗ ହେଇଯାଇଛି ବୋଲି, ସିଏ ଭାବୁଛନ୍ତି ମନ ଦୁଃଖ କରୁଛନ୍ତି। ଏକ ସମୟରେ ଏ ହେଉଛି ଅଚିନ୍ତ୍ୟ ଲୀଳା ଭଗବାନଙ୍କର, ଏ ଲୀଳାଟାକୁ ସମସ୍ତେ ବୁଝିପାରିବେ ନାହିଁ। ହଁ, ନନ୍ଦ ବିସ୍ତାର କରିଛନ୍ତି ନା, ଭଗବାନ ଯେତେବେଳେ ବିବାହ କରିଥିଲେ 16,108 ରାଣୀକୁ ବିବାହ କରିଥିଲେ, ସେତେବେଳେ କ'ଣ ହେଇଥିଲା, ବସୁଦେବ ମଧ୍ୟ ବିସ୍ତାରିତ ହେଇଥିଲେ, ଖାଲି ନିଜେ ବିସ୍ତାର ହେଇଥିଲେ ତା ନୁହଁ, ବସୁଦେବ ଦେବକୀ ବ୍ରାହ୍ମଣ ଯେତେ ସବୁ ଦରକାର ବିବାହ ପାଇଁ ଯାହା ସବୁ ସବୁ ସେଟ୍ 16,108 ହେଇଥିଲା। ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ତାଙ୍କ ଭାଷ୍ୟରେ, ଏଇଟା ଆସିବ ଦ୍ୱାରକା ଲୀଳାରେ ଆସିବ, ଆମେ ବଞ୍ଚିଥିବା ଯଦି କହିବା। ତେଣୁ ଏହିଭଳି ଭାବରେ ଦୁଇ ସେଟ୍ ହୋଇଯାଇଛନ୍ତି ବର୍ତ୍ତମାନ, ଗୋଟେ ସେଟ୍ ବର୍ତ୍ତମାନ ମହାପ୍ରସାଦ ଗୋବିନ୍ଦ କହୁଛନ୍ତି, ଆଉ ଗୋଟେ ସେଟ୍ ନମଗତ ବାସୁଦେବ ଚାଲିଛି ତାଙ୍କର। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତୁନ୍ଦ କି, ନିତାଇ ଗୌର ପ୍ରମାନନ୍ଦେ। ରାକେଶ ବର୍ତ୍ତମାନ କୋଉ ସେଟ୍ରେ ଅଛନ୍ତି?
There is no other neutral set. Either you have to go away with this set or
that. Either or, neither nor.
No neutral set.
ଏଇଟା ଓଡ଼ିଆଟା ନହେଲେ ଇଏ କରିହେଉନି, ଅନ୍ୟ କିଏ ପଢ଼ିବା ପାଇଁ ଓଡ଼ିଆଟା ଦରକାର ହେଉଛି, କିନ୍ତୁ ମୁଁ ଯଦି ଓଡ଼ିଆ ନ ପଢ଼ ବହି ନ ପଢ଼ିଲେ ମୁଁ ଏଇଟା ଇଂଲିଶ ବା ବଙ୍ଗଳାରେ ଇଏ କରିବାକୁ ମୋତେ ସୁବିଧା ହେଉନି ପଢ଼ିବା ପାଇଁ, ଓଡ଼ିଆଟା ଥିଲେ ପାଖରେ ମୋତେ ସୁବିଧା, ମୁଁ ସେଇ ଅନୁସାରେ ପ୍ରିପେୟାର କରୁଛି ନା ଓଡ଼ିଆ ଅନୁସାରେ।
ବର୍ତ୍ତମାନ ନନ୍ଦ ମହାରାଜ ଆଉ ତାଙ୍କ ସାଙ୍ଗ ବାଳକମାନେ କୃଷ୍ଣଙ୍କର ବଳରାମଙ୍କର ସେ ବର୍ତ୍ତମାନ ଫେରୁଛନ୍ତି। ଆଜି କେତେବେଳେ ହବ
ସାର୍?
ଭାଗବତ
ଚାର
ଚାର ଲାଇନ ବିନା ଲାଇନରେ ଚାଲି ହେଇଗଲା
ଆଉ
ନାହିଁ ଆପଣ ମାନେ ବି ଦୁଇ ସେଟ୍ ହେଇଗଲେ, ଫୁଲ ଗୋଥାଣୀ ମାନେ ଫୁଲ ଗୋଥାଣୀ ମାନେ ବି ଦୁଇ ସେଟ୍ ହେଇଗଲେ।
ଏଇଟା କେମିତି ହବ ଏଇଟା କେତେ ହବ
ତାହେଲେ ଯୋଉ ଗଣିତରେ ଯୋଉ ସେଟ୍ ଯୋଉ ଅଛି ଅର୍ଡର୍ ସେଟ୍ ଗୋଟେ ଅଛି ଅର୍ଡର୍ ସେଟ୍ ସେଇଥିରେ
ଏଇଟା ବନ୍ଦ କରିଦେଲି।